ରିଳାଙ୍ଗ ରହିଛି, ଯୋଉଟା ଆମେ ସ୍ୱାଗ ଜଣାଉଛୁ। ଆଜି ଦ୍ୱିତୀୟ ଦିବସ, ଆମେ ଗତକାଲି କଥା କହିଥିଲି, ତାକୁ ସଂକ୍ଷେପରେ କହିବା। ଏଇଛନ୍ତି ମାଧବେନ୍ଦ୍ର ପୁରୀ ଦୈବକ୍ରମେ ମାଧବେନ୍ଦ୍ରଙ୍କର ମଧ୍ୟ ତିରୁଭାବ ଦିବସ ପାଳନ କରାଯିବ। 2 ଦିନ ପରେ, ମାନେ 1 ଦିନ ପରେ, ଆସନ୍ତାକାଲି 21 ଦ୍ୱାଦଶୀରେ ତାଙ୍କର ତିରୁଭାବ ତିଥି ରହିଛି। ମାଧବେନ୍ଦ୍ର ପୁରୀ ଏଇ ଆମର ବୈଷ୍ଣବ ଧର୍ମ ଯେଉଁ ରହିଛି, ବୈଷ୍ଣବ ଧର୍ମ ଏଇ ମାଧବେନ୍ଦ୍ର ପୁରୀ ଠାରୁ ବିକାଶ ଲାଭ କରିଛି। ଆମେ ଗତକାଲି କହିଥିଲେ, କାଲି ସଂକ୍ଷେପରେ ବର୍ଣ୍ଣନା କରିଦେବା। ତେଣୁ ମାଧବେନ୍ଦ୍ର ପୁରୀ ତାର 2 ବିଶେଷ ଲୀଳାକୁ ଏଇଠି ପ୍ରକାଶ କରାଯିବ। ଏଇ ଚୈତନ୍ୟ ଚର୍ଚ୍ଚାମୃତ ମଧ୍ୟ ଲୀଳା ଚତୁର୍ଥ ଅଧ୍ୟାୟରେ ଗୋଟେ ହେଉଛି କ'ଣ, ଯସ୍ମୈ ଦାତୁଂ ଚୋରୟନ୍ କ୍ଷୀର ମାଣ୍ଡମ୍ ଗୋପୀନାଥ କ୍ଷୀର ଚୋରା ବିଧୋ ଶ୍ରୀ ଗୋପାଳ ପ୍ରାଦୁରାସି ପ୍ରଶାସନ ଯତ୍ ପ୍ରେମନା ତମ ମାଧବେନ୍ଦ୍ର ପତୋସ୍ମି। ଯାହାଙ୍କ ପାଇଁ ଭଗବାନ ଚୋରି କରିଥିଲେ, କ୍ଷୀର ଚୋରି କରିଥିଲେ, ସେଥିପାଇଁ ତାଙ୍କ ନାମ ହେଲା କ୍ଷୀର ଚୋରା। ଗୋପୀନାଥ ଆପଣମାନେ ଯେଉଁ ଯାଇଥିବେ ରମଣାରେ ବାଲେଶ୍ୱର, ଯେଉଁ ବାଲେଶ୍ୱର ମଧ୍ୟ ଭକ୍ତମାନେ କେତେ ଜଣ ଅଛନ୍ତି ଏଠି, ସେମାନେ ଜାଣିଥିଲେ ତାଙ୍କ ବିଷୟରେ। କ୍ଷୀରଚୋରା ଗୋପୀନାଥ ହେଲେ ସେ ଭଗବାନ, ଏବଂ ଯାହାଙ୍କ ପାଇଁ ଭଗବାନ ଗୋପାଳ ଛପିକି ରହିଥିଲେ ସେ ପ୍ରାଦୁର୍ଭୂତ ହେଲେ ବା ନିଜକୁ ପ୍ରକାଶ କଲେ ଗୋପାଳ, ସେଇ ମାଧବେନ୍ଦ୍ର ପୁରୀ। ଭଗବାନଙ୍କର କେତେ ଉନ୍ନତ ଭକ୍ତ ଆମେ ଏଇଠି ଜାଣିବା। ମାଧବେନ୍ଦ୍ର ପୁରୀ ତାଙ୍କର ବିଷୟରେ ଆମେ ଏଇ ସପ୍ତାହଟି କୁହାଯାଉଛି। ଗତକାଲି ଆମେ ଗୋଟେ କିଛି ଦିନ କିଛି କଥା କହିଥିଲୁ, ଗତକାଲି ଆମେ ସଂକ୍ଷେପରେ ବର୍ଣ୍ଣନା କରିବା। ତେଣୁ ଭଗବାନଙ୍କ ଲୀଳା, ଚୈତନ୍ୟ ମହାପ୍ରଭୁଙ୍କ ଲୀଳା ଆମେ ଯେଉଁ ବହୁତ ସବୁଦିନ ଭାଗବତ କୁହାଯାଉଛି, ଇଏ ମଧ୍ୟ ଚୈତନ୍ୟ ମହାପ୍ରଭୁଙ୍କ କଥା କୁହାଯାଉଛି। ଭାଗବତ ଗୋଟେ ଶ୍ଲୋକ ଅଛନ୍ତି, 1 ପଞ୍ଚମ ଅଧ୍ୟାୟ ଯେଉଁ ଶ୍ଲୋକରେ ସେଥିରେ କୁହାଯାଉଛି, ବନ୍ଦେ ମହାପୁରୁଷତି ଚରଣାରବିନ୍ଦ। ଏ ଗୋଟିଏ ଶ୍ଲୋକରେ ଭଗବାନ ରାମଚନ୍ଦ୍ର, ଭଗବାନ କୃଷ୍ଣ ଏବଂ ଭଗବାନ ଚୈତନ୍ୟ ମହାପ୍ରଭୁ ବିଷୟରେ ବର୍ଣ୍ଣନା କରାଯାଇଛି। ଭଗବାନ ରାମଚନ୍ଦ୍ର ତ୍ରେତୟା ଯୁଗରେ ଆସିଥିଲେ, ସିଏ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ। ଦ୍ୱାପର ଯୁଗରେ ଭଗବାନ ଆସିଥିଲେ କୃଷ୍ଣଚନ୍ଦ୍ର, ଯିଏ ହେଉଛନ୍ତି କ'ଣ, ଲୀଳା ପୁରୁଷୋତ୍ତମ। ଏବଂ ଚୈତନ୍ୟ ମହାପ୍ରଭୁ ହେଉଛନ୍ତି ପ୍ରେମ ପୁରୁଷୋତ୍ତମ। ଏ 3 ଜଣ ପୁରୁଷୋତ୍ତମ, ବନ୍ଦେ ମହାପୁରୁଷତି ଚରଣାରବିନ୍ଦ, 3 ଜଣଙ୍କ ପାଇଁ ଉଦ୍ଦେଶ୍ୟରେ ଗୋଟିଏ ଶ୍ଲୋକ କୁହାଯାଇଛି। ତେଣୁ ଆମର ଶ୍ରୀଶ୍ରୀମଦ ଗୌରବିନ୍ଦ ସ୍ୱାମୀ ମହାରାଜ କହନ୍ତି, ଏଇ ଯେଉଁ ଭାଗବତ କଥା କୁହାଯାଉଛି, ଭଗବାନ କଥା, କୃଷ୍ଣଙ୍କର କଥା କୁହାଯାଉଛି, ଏ ପରୋକ୍ଷ ଭାବରେ ଭଗବାନ ରାମଚନ୍ଦ୍ରଙ୍କ କଥା କୁହାଯାଉଛି ଏବଂ ମହାପ୍ରଭୁଙ୍କର ମଧ୍ୟ କଥା କୁହାଯାଉଛି। ମହାପ୍ରଭୁ ଯେଉଁ ଆସିଲେ, ଏ ଯେଉଁ ବହୁତ କାଳ ଧରି ଯାହା ପ୍ରଦାନ କରାଯାଇନଥିଲା ସେଇ କୃଷ୍ଣ ପ୍ରେମ ପ୍ରଦାନ କରିବା ପାଇଁ ସେ ଆସିଲେ। ଏମିତିକି ଭଗବାନ କୃଷ୍ଣ ମଧ୍ୟ ଆସିଥିଲା ବେଳେ ତାକୁ ପ୍ରଦାନ କରିନଥିଲେ, ସେ କୃଷ୍ଣ ପ୍ରେମ କ'ଣ ସେ ଜାଣନ୍ତି ନାହିଁ, ଭଗବାନ ହେଇକି ମଧ୍ୟ ସେ ଜାଣନ୍ତି ନାହିଁ। ତେଣୁ ସେ ଆସିଲେ ଚୈତନ୍ୟ ମହାପ୍ରଭୁଙ୍କ ରୂପରେ ଆସିଲେ, ରାଧା ଭାବ ଅଙ୍ଗୀକାର କରିକି ଆସିଲେ। କାରଣ ଏଇ ଯେଉଁ ପ୍ରେମର 2 କଥା ରହିଛି, ବା ଯେଉଁ ଆନନ୍ଦ ଯେଉଁ ରହିଛି, ଗୋଟିଏ ହେଉଛି ଆଶ୍ରୟ ଜାତୀୟ ଆନନ୍ଦ, ଗୋଟିଏ ହେଉଛି ବିଷୟ ଜାତୀୟ ଆନନ୍ଦ। ଭଗବାନ ହେଉଛନ୍ତି ପ୍ରେମର ବିଷୟ, ତେଣୁ ସେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ସ୍ୱାଭାବିକ ଭାବରେ ସେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। କିନ୍ତୁ ସେ ଆନନ୍ଦର ଆଶ୍ରୟ ହେଉଛନ୍ତି ରାଧାରାଣୀ, ରାଧାରାଣୀ। ତେଣୁ ସିଏ ଭଗବାନ ଚିନ୍ତା କରୁଛନ୍ତି, ଚୈତନ୍ୟ ମହାପ୍ରଭୁଙ୍କ ଲୀଳାରେ ଏସବୁ ଆସିବ କଥା। ତେଣୁ ଏଇ 3 ଯେଉଁ କ'ଣ, 3 ବାଞ୍ଛା ଅଭିଳାଷି ସଚିଗର୍ଭ ପରକାଶି, 3 ବାଞ୍ଛା ଭଗବାନଙ୍କୁ ପୂର୍ଣ୍ଣ ହେଇପାରିଲା ନାହିଁ, ଭଗବାନ ହେଇକରି ମଧ୍ୟ ତାଙ୍କୁ ପୂର୍ଣ୍ଣ ହେଇପାରିଲା ନାହିଁ। ତେଣୁ ସିଏ ଚୈତନ୍ୟ ମହାପ୍ରଭୁ ରୂପରେ ଆସିଲେ। ଏ 3 ବାଞ୍ଛା କ'ଣ, ଭଗବାନଙ୍କ ଲୋଭ। ଗୋଟେ ହେଉଛି ଶ୍ରୀ ରାଧାୟା ପ୍ରଣୟ ମହିମା କେତୁ ସମ୍ବା ନୈବା ସାଧ୍ୟ ମଧୁରିମା କେତୁ ସମ୍ବା ମଧ୍ୟ ସୌଖ୍ୟ ଚାଷଂ ମଦନ ଭବା କିଦୃ ସଂ ବେତୁ ଲୋଭା ଚଲ ଭାବାଢ୍ୟ ସମଜନୀ ସତୀଗର୍ଭ ସିନ୍ଧୁ ଘରେ। ରାଧାଙ୍କର ପ୍ରଣୟ ମହିମାଟା ବା ପ୍ରେମର ଉନ୍ନତ ସ୍ତର ହେଉଛି ପ୍ରଣୟ, ସେଇଟା ତାହାର ମହାତ୍ମା କିଭଳି ଭାବରେ ଭଗବାନ ଜାଣିପାରିଲେ ନାହିଁ, ଭଗବାନ କୃଷ୍ଣ ଜାଣିପାରିଲେ ନାହିଁ। ଏବଂ ସାଧ୍ୟ ହେନାଦୂତ ମଧୁର ବ୍ୟା କିନ୍ତୁ ସମ୍ମାନ ଦିଅ ସେ ଯୋଉ ପ୍ରେମ ଆସ୍ୱାଦନ କରିକିରି ସ୍ୱାଧୀୟ ଅନାଦୁତ ମଧୁମା ମଧୁରମା ରହିଛି ସେଟା କିଭଳି ଭାବରେ ଏଇଟା ଭଗବାନ ଜାଣିପାରିଲେ ନାହିଁ। ନେଟ୍ ସର୍ଚ୍ଚ କରିଥିଲି ଜାଣିପାରିଛନ୍ତି କ'ଣ ବୋଧେ ସୌଖ୍ୟ ଚାଷ ମଧୁର ଭଗବତ ସେ ଯୋଉ ସୁଖ ପ୍ରାପ୍ତ ହଉଥିଲେ ରାଧାରାଣୀ ଯୋଉ ସୁଖ ପ୍ରାପ୍ତ ହଉଥିଲେ ସେଇଟା କିଭଳି ଭାବରେ ଏଇ ତିନୋଟି ବାଞ୍ଛା ଭଗବାନଙ୍କର ପୂର୍ଣ୍ଣ ହେଇପାରିଲା ନାହିଁ। ତେଣୁ ସେ ଚୈତନ୍ୟ ମହାପ୍ରଭୁ ରୂପରେ ଆସିକରି ସେଇ ତିନୋଟି ବାଞ୍ଛାକୁ ପୂର୍ଣ୍ଣ କଲେ। କୃଷ୍ଣ ପ୍ରେମ ମହାପ୍ରଭୁ ପ୍ରଦାନ କରିଛନ୍ତି ଯାହାକି ଭଗବାନ କୃଷ୍ଣ ମଧ୍ୟ ପ୍ରଦାନ କରିନଥିଲେ ସେଇ କୃଷ୍ଣ ପ୍ରେମକୁ ଚୈତନ୍ୟ ମହାପ୍ରଭୁ ପ୍ରଦାନ କରିଛନ୍ତି। ମହାବଦାନ ସବୁଠାରୁ ଶ୍ରେଷ୍ଠ ଯେତେ ଭଗବାନଙ୍କର ଅବତାର ଅଛନ୍ତି ସବୁଠାରୁ ଶ୍ରେଷ୍ଠ ବଦାନ୍ୟ ଅବତାର ହେଉଛନ୍ତି ଭଗବାନ ଚୈତନ୍ୟ ମହାପ୍ରଭୁ। କିନ୍ତୁ ଦୁର୍ଭାଗ୍ୟର କଥା ଚୈତନ୍ୟ ମହାପ୍ରଭୁଙ୍କୁ ଭଗବାନ ବୋଲି ଅଧିକାଂଶ ଲୋକ ଜାଣନ୍ତି ନାହିଁ। ଅଧିକାଂଶ ଲୋକ ତ ଭଗବାନଙ୍କୁ ଜାଣନ୍ତି ନାହିଁ, ଯେଉଁମାନେ ଭଗବାନ ଜାଣନ୍ତି ସେମାନେ ଚୈତନ୍ୟ ମହାପ୍ରଭୁଙ୍କୁ ମଧ୍ୟ ଜାଣନ୍ତି ନାହିଁ ଭଗବାନ ବୋଲି। କାରଣ ଭଗବାନ ଛନ୍ନ ଅବତାରରେ ଆସିଛନ୍ତି, ଛଦ୍ମ ଅବତାରରେ ଆସିଛନ୍ତି, ତେଣୁ ସେ ପ୍ରକାଶ କରିନାହାନ୍ତି। ଯେମିତି ଭଗବତ ଗୀତାରେ ଆମେ ଶୁଣିଛୁ ଭଗବାନ ମୁଁ ହେଉଛି ଭଗବାନ ମତ ପରତର ନାନ୍ୟତ କିଞ୍ଚିତ ସେ ଧନଞ୍ଜୟ, ଭଗବାନ ଠାରୁ ଆଉ ଉନ୍ନତତର ସତ୍ୟ କିଛି ନାହିଁ। କିନ୍ତୁ ସେ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଆସିଲେ ସେ ଆସିଲେ ଛଦ୍ମ ରୂପରେ ଆସିଲେ, ଭକ୍ତ ରୂପରେ ଆସିଲେ। କିନ୍ତୁ ଭଗବାନ କେମିତି ଭକ୍ତି କରାଯିବ, ଭଗବତ ଗୀତାରେ ଯୋଉ ଜ୍ଞାନ ସବୁ ଦେଇଛନ୍ତି ଅର୍ଜୁନକୁ ସେଇ ଜ୍ଞାନକୁ ନିଜେ ଆଚରଣ କରିକି ଆମକୁ ଲୋକମାନଙ୍କୁ ଶିକ୍ଷା ଦେଲେ, ଲୋକମାନଙ୍କୁ ଆଚରଣ କରି ଶିକ୍ଷା ଦେଲେ। ତେଣୁ ଭଗବାନ ମହାପ୍ରଭୁ ହାତକୁ ଟେକିଲେ, ପ୍ରଥମେ ହାତକୁ ଟେକିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ପୂର୍ଣ୍ଣ ସମର୍ପଣ ହାତ ଟେକିଲେ। ତେଣୁ ଆଉ କୌଣସି ଭଗବାନଙ୍କର କୌଣସି ରୂପରେ ଆମେ ଦେଖିବା ନାହିଁ ହାତ ଟେକିକି ରହିଛନ୍ତି, ବୃଦ୍ଧ ଭାବ ହେଇକି ରହିଛନ୍ତି ନା। ଏ ଭକ୍ତ ଅବତାର, ସେ ଭଗବାନ, ସେ କାହିଁ ହାତ ଟେକି ଭଗବାନ ପ୍ରାର୍ଥନା କରିବେ। ଯୋଉ କଥା କହିଲେ ଭଗବତ ଗୀତାର ସବୁ ସାର ଜିନିଷଟା କହିଲେ କ'ଣ, ମନ୍ମନା ଭବ ମଦ ଭକ୍ତ ମଧ୍ୟାହ୍ନି ମା ନମସ୍କାର, ଏଇ ଚାରୋଟି ଜିନିଷ ଭଗବତ ଗୀତାର ସାର। ମନରେ ମୋତେ ଚିନ୍ତା କର, ମୋର ଭକ୍ତ ହୁଅ, ମୋର ପୂଜା କର ଏବଂ ପ୍ରଣାମ କର ମୋତେ। ଇଏ ହେଉଛି ଜଣେ ସେ ଏଇଭଳି ଭାବରେ କରିବା ପାଇଁ ହେଲେ ଜଣେ ସବୁକିଛି ତ୍ୟାଗ କରିକିରି ଭଗବାନଙ୍କ ଶରଣରେ ଯିବେ। ସର୍ବଧର୍ମା ପରିତ୍ୟଜ୍ୟ ମାମ ଏକଂ ଶରଣଂ ବ୍ରଜ। କିନ୍ତୁ ଏ କଥାକୁ ସମସ୍ତେ ବୁଝିପାରିଲେ ନାହିଁ, ତେଣୁ ଭଗବାନ ନିଜେ ଆସିକରି ସବୁ ତ୍ୟାଗ କରି ଭଗବାନଙ୍କର ଭଗବାନ ନିଜେ ଭଗବାନଙ୍କ ଶରଣରେ ଯାଉଛନ୍ତି। ଚୈତନ୍ୟ ମହାପ୍ରଭୁ କୃଷ୍ଣଙ୍କର ଶରଣରେ ଯାଉଛନ୍ତି। ତେଣୁ ଏଇଭଳି ଭାବରେ ଅନେକ ତତ୍ତ୍ୱ ରହିଛି। ତେଣୁ ଇଏ ଯୋଉ ରହିଛି ବହୁ କାଳ ଧରି ଯୋଉଟା ପ୍ରଦାନ କରାଯାଇନଥିଲା ସେ କୃଷ୍ଣ ପ୍ରେମକୁ ଚୈତନ୍ୟ ମହାପ୍ରଭୁ ପ୍ରଦାନ କରୁଛନ୍ତି। ସେଥିପାଇଁ କୁହାଯାଉଛି କ'ଣ, କୃଷ୍ଣ ପ୍ରେମ ପ୍ରଦାୟତି, କୃଷ୍ଣ ପ୍ରେମକୁ ସେ ପ୍ରଦାନ କରୁଛନ୍ତି। ସେଥିପାଇଁ ଇଏ ହେଉଛନ୍ତି ପ୍ରେମ ପୁରୁଷୋତ୍ତମ। ତାଙ୍କର ଅନେକ ଲୀଳା ରହିଛି, ଆମେ ପ୍ରତିବର୍ଷ ମହାପ୍ରଭୁଙ୍କ ଲୀଳା କହୁଛେ। ତେଣୁ ପୂର୍ବରୁ ଆମେ ବର୍ଣ୍ଣନା କରିସାରିଥିଲେ କିଭଳି ଭାବରେ ମହାପ୍ରଭୁଙ୍କର 1486 ମସିହାରେ ଗୌର ପୂର୍ଣ୍ଣମୀ, ଆମେ 18 ତାରିଖରେ ତାଙ୍କର ଆବିର୍ଭାବ ହବ। ତେଣୁ ଇଏ ଯୋଉ ଆସିଥିଲେ 1486 ମସିହାରେ ନବଦ୍ୱୀପରେ ଆବିର୍ଭାବ ହେଇଥିଲେ, ଆବିର୍ଭାବ ହେଇକିରି କ'ଣ ନା 48 ବର୍ଷ କାଳ ଏଇଠି ଲୀଳା କରିଛନ୍ତି। 48 ବର୍ଷ କାଳ ଏଇ ପୃଥିବୀ ପୃଷ୍ଠରେ ଲୀଳା କରିଛନ୍ତି। 24 ବର୍ଷ କାଳ ଲୀଳା କଲେ ନବଦ୍ୱୀପରେ, 9ଟି ଦ୍ୱୀପ ରହିଛି, ସେଥିପାଇଁ ତା ନାମ ହେଉଛି ନବଦ୍ୱୀପ। ନବଦ୍ୱୀପ କହିଲେ ଏଇ ଯୋଉ ଭକ୍ତିର ଯୋଉ 9ଟି ଅଙ୍ଗ ରହିଛି, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ଅର୍ଚ୍ଚନ ବନ୍ଧନ ଦାସ୍ୟ ସତ୍ୟ ଆତ୍ମନିବେଦନ, ଏଇ ଯୋଉ ଭକ୍ତିର 9ଟି ଅଙ୍ଗ ରହିଛି, ଆପଣମାନେ ଶ୍ରବଣ କରୁଛନ୍ତି, ଆମେ କୀର୍ତ୍ତନ କରୁଛେ, ଏଇଭଳି ଭାବରେ ସ୍ମରଣ ହେଉଛି, ଯେମିତି ବିଭିନ୍ନ ପ୍ରକାର ଅଙ୍ଗ ରହିଛି, 9ଟି ଅଙ୍ଗ ରହିଛି, ଭକ୍ତିର ତ 64ଟି ଅଙ୍ଗ ରହିଛି। କିନ୍ତୁ ପ୍ରହ୍ଲାଦ ମହାରାଜ ଏଇ 9ଟି ଅଙ୍ଗ ବିଷୟରେ କହିଛନ୍ତି, 9ଟି ଅଙ୍ଗ କହିଛନ୍ତି, ଏବଂ ଆଦରୁ 5ଟି ହେଉଛି ସବୁଠୁ ଶ୍ରେଷ୍ଠ ଭକ୍ତିର ଭକ୍ତି ଯାଗନ କରିବାର 5ଟି ଶ୍ରେଷ୍ଠ ଅଙ୍ଗ ହେଉଛି ଏଇଟା। ପ୍ରଥମ ହେଉଛି କ'ଣ ନା ସାଧୁ ସଙ୍ଗ, ଆପଣମାନେ ସାଧୁ ସଙ୍ଗ କରୁଛନ୍ତି, ସାଧୁ ସଙ୍ଗରେ ଆମେ ନାମ କୀର୍ତ୍ତନ କରୁଛେ ଏବଂ ଭାଗବତ ଶ୍ରବଣ କରୁଛେ ଏବଂ ମଥୁରା ପୁରୀରେ ବାସ ଶ୍ରୀମୂର୍ତ୍ତିର ଶ୍ରଦ୍ଧା ସେବନ ଏହି ପାଞ୍ଚଟି କୃଷ୍ଣ ଭକ୍ତି ଜନ୍ମା ଏହି ପାଞ୍ଚର ଅତି ଅଳ୍ପ ସଙ୍ଗ ଭଗବାନଙ୍କର ଭକ୍ତି ଆମେ ପ୍ରାପ୍ତ ହେଇପାରିବା ଏ ପାଞ୍ଚଟି ଅଳ୍ପ ସଙ୍ଗ କଲେ ମଧ୍ୟ ଆମେ ପ୍ରାପ୍ତ ହେଇଯାଇପାରିବା ତେଣୁ ଏଇ ପାଞ୍ଚଟି ହେଉଛି ମୁଖ୍ୟ ତାପରେ ଏଇ ଯେଉଁ ନଅଟି ରହିଛି ପ୍ରହ୍ଲାଦ ମହାରାଜ ଏ ଭକ୍ତିର ନଅଟି ଅଙ୍ଗରୁ ସ୍ଥାପନ କରିଛନ୍ତି ଭାଗବତ ସପ୍ତମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଏଇ ନବଦୀପ କହିଲେ ଏଇ ନଅଟି ଅଙ୍ଗ ରିପ୍ରେଜେଣ୍ଟ କରୁଛି ନବଦୀପ କହିଲେ ନଅଟି ଅଙ୍ଗ ଆମର ମହାମର ଯେଉଁ ଇସ୍କନ ଯେଉଁ ରହିଛି ଇଏ ହେଉଛି ଅନ୍ତର୍ଦୀପ ଏ ଅନ୍ତର୍ଦୀପ ହେଉଛି ସବୁକିଛି ସମର୍ପଣ ଭଗବାନ ସମର୍ପଣ ଗଳି ମହାରାଜ ସବୁକିଛି ନିବେଦନ କରିଦେଇଥିଲେ ଇଏ ଯେଉଁ ରହିଛି ଅନ୍ତର୍ଦୀପ ଏ ତାର ପ୍ରତି ସର୍ବସର୍ବକରଣର ହେଉଛି ପ୍ରତୀକ ଏଇଭଳି ଭାବରେ ନଅଟି ଅଙ୍ଗ ରହିଛି 24 ବର୍ଷ କାଳ ସେଠି ଲୀଳା କରିଛନ୍ତି ତେଣୁ ଆମେ କେତେ ବର୍ଷ ଧରିକିରି ମହାପ୍ରଭୁଙ୍କ ଲୀଳାକୁ ନବଦୀପ ଲୀଳାକୁ ବର୍ଣ୍ଣନା କରିଥିଲେ ତେଣୁ ତାହାପରେ 24 ବର୍ଷ ପରେ ମହାପ୍ରଭୁ ଆଉ ବାକି 24 ବର୍ଷ ସେ ସନ୍ୟାସ ଗ୍ରହଣ କଲେ 24 ବର୍ଷର ଅନ୍ତିମ ଯେଉଁ ମାଘ ମାସ ରହିଛି ସେ ମାଘ ମାସର ଶୁକ୍ଳ ପକ୍ଷରେ ମହାପ୍ରଭୁ ସନ୍ୟାସ ଗ୍ରହଣ କଲେ କେଶବ ଭାରତୀ ଯିଏକି ଆମର ଆସୁଛନ୍ତି ଶଙ୍କରାଚାର୍ଯ୍ୟଙ୍କ ଧାରାରେ ଆସୁଛନ୍ତି ଇଏ ହେଉଛି ମାୟାବାଦ ଧାରା ସେଥିରେ ଆସୁଛନ୍ତି ସେ କିନ୍ତୁ ମହାପ୍ରଭୁ ତାଙ୍କଠୁ ନେଲେ ସନ୍ୟାସ ଗ୍ରହଣ କରିକି ଆସିଲେ ମୁଁ ଗତକାଲି ଏଇଟା କହୁଥିଲୁ ତେଣୁ ଏଇଭଳି ଭାବରେ ନେଇକି ଯାଉଥିଲେ ବୃନ୍ଦାବନ ଅଭିମୁଖେ ଯାଉଥିଲେ ସେଇ ସମୟରେ ନିତ୍ୟାନନ୍ଦ ପ୍ରଭୁ ତାଙ୍କୁ ବାଟ ଭଗବାନ କ'ଣ ବାଟ ଜଣା ନାହିଁ ନା କ'ଣ କିନ୍ତୁ ଲୀଳା ମହାପ୍ରଭୁଙ୍କ ଲୀଳା ତାଙ୍କୁ ସେ ପୁଣି ନବଦୀପକୁ ଘିନି ଆସିଲେ ନବଦୀପରେ ଆସିକିରି କିଛି ଦିନ ରହିଲେ ଭକ୍ତମାନଙ୍କ ସାଙ୍ଗ କଲେ ମା ସତୀ ମାତା ମଧ୍ୟ ତାଙ୍କୁ ଖାଦ୍ୟ ପ୍ରଦାନ କଲେ ଏସବୁ କଥା ପରେ ସେ ଆସିଲେ ଆମ ଓଡ଼ିଶାବାସୀ ମାନଙ୍କୁ ଧନ୍ୟ କରିଛନ୍ତି 24 ବର୍ଷ କାଳ ଆମର ଓଡ଼ିଶାରେ ରହିଛନ୍ତି ସିଏ ତେଣୁ ଓଡ଼ିଶାବାସୀମାନେ କେତେ ଉନ୍ନତ ଏଥିରୁ ଜାଣିବା ପଦ୍ମପୁରାଣରେ ଗୋଟେ କଥା ରହିଛି ଶ୍ଳୋକ ରହିଛନ୍ତି ଯେ ଅଥ କଳୌ ଭବିଷ୍ୟତି ଚତ୍ୱାର ସମ୍ପ୍ରଦାୟନ କାଳି ଯୁଗରେ 4ଟି ସମ୍ପ୍ରଦାୟ ହେଉଛି ଅନୁମୋଦିତ ସମ୍ପ୍ରଦାୟ କ'ଣ କ'ଣ ନା ଶ୍ରୀ ବ୍ରହ୍ମ ରୁଦ୍ର ସନକ ବୈଷ୍ଣବ କିଛି ପାବନ ଶ୍ରୀ ସମ୍ପ୍ରଦାୟ ଯାହାକି ଲକ୍ଷ୍ମୀଦେବଙ୍କ ଠାରୁ ଆସୁଛି ଆମର ସମ୍ପ୍ରଦାୟ ହେଉଛି ବ୍ରହ୍ମ ସମ୍ପ୍ରଦାୟ ଯାଇକି ଆମେ ବ୍ରହ୍ମାଙ୍କ ଠାରୁ ଆସୁଛେ ବ୍ରହ୍ମାଙ୍କ ଠାରୁ ଜ୍ଞାନ ଆସୁଛି ଏଇ ବ୍ରହ୍ମ ସମ୍ପ୍ରଦାୟ ଏବଂ ଶିବଜୀଙ୍କର ଗୋଟେ ସମ୍ପ୍ରଦାୟ ରହିଛି ରୁଦ୍ର ସମ୍ପ୍ରଦାୟ ଏବଂ ସନକ ସନକ ହେଉଛନ୍ତି ବ୍ରହ୍ମାଙ୍କର 4 ପୁତ୍ର ପ୍ରଥମେ ଯେଉଁ ପୁତ୍ର ସୃଷ୍ଟି କରିଥିଲେ ବ୍ରହ୍ମା ସେ ହେଉଛନ୍ତି 4 କୁମାର ସନକ ସନାତନ ସନାତନ ସନତ କୁମାର ଇଏ ତାଙ୍କ ପାଖରୁ ଗୋଟେ ପରମ୍ପରା ଆସୁଛି ଏଇ 4ଟି ପରମ୍ପରା ରହିଛି କିନ୍ତୁ ସେଥିରେ ବର୍ଣ୍ଣନା କରାଯାଇଛି ଉତ୍କଳେ ପୁରୁଷୋତ୍ତମା ଉତ୍କଳ କ୍ଷେତ୍ର ଭିତରେ ବର୍ଣ୍ଣନା କରାଯାଇଛି ଆମର ଦେଶ କେତେ ମହାନ ଏଇଥିରେ ଆମେ ଜାଣିବା ଉତ୍କଳ ପୁରୁଷୋତ୍ତମା ମହାପ୍ରଭୁ ଏଠି ରହିଲେ 24 ବର୍ଷ କାଳ ଏଠି ରହିଲେ ତେଣୁ ଉତ୍କଳବାସୀ ମାନେ ଅନ୍ତତଃ ପକ୍ଷେ ଜାଣିବା କଥା ଭାରତବର୍ଷରେ ଯେଉଁମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛନ୍ତି ସେମାନେ ବହୁତ ଭାଗ୍ୟବାନ କିନ୍ତୁ ତାହାଠାରୁ ଅଧିକ ଭାଗ୍ୟବାନ ହେଉଛନ୍ତି କୌମାନେ ଯେଉଁମାନେ ଉତ୍କଳ ବର୍ଷରେ ଜନ୍ମଗ୍ରହଣ କରୁଛନ୍ତି ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛନ୍ତି ତେଣୁ କେତେ ଉତ୍କଳବାସୀ ମାନେ କେତେ ମହାନ ଏଥିରେ ଆମେ ଜାଣିବା ସ୍କନ୍ଦ ପୁରାଣରେ ଏ ଶ୍ଳୋକଟି ଅଛନ୍ତି ଉତ୍କଳେ ପୁରୁଷୋତ୍ତମା ତେଣୁ ମହାପ୍ରଭୁ 24 ବର୍ଷ ଯୋଉ ରହିଲେ ଏ ଆସୁଛନ୍ତି ନବଦୀପରୁ ହେଇକିରି ସେ ଶାନ୍ତିପୁର ଦେଇକିରି ଆସିକିରି ଛତ୍ରଭୋଗ ପଥ ଦେଇକିରି ଆସୁଛନ୍ତି ବାଲେଶ୍ୱରରେ ପହଞ୍ଚିଲେ ବାଲେଶ୍ୱରରେ ରେମୁଣା ଆପଣମାନେ ଦେଖିଥିବେ କ୍ଷୀରଚୋରା ଗୋପୀନାଥ ସେତେବେଳେ ତାଙ୍କ ନାମ ଥିଲା କେବଳ ଗୋପୀନାଥ କିନ୍ତୁ ଏଇ ମାଧବେନ୍ଦ୍ରପୁରୀ ଯେତେବେଳେ ଆସିଲେ ତାଙ୍କ ପାଇଁ ସେ କ୍ଷୀର ଚୋରି କଲେ ଜସ୍ମୀ ଦାତୁମ ଚୋରାଇ କ୍ଷୀରଭାଣ୍ଡ ଭଗବାନ ନିଜେ ଚୋରି କଲେ କ୍ଷୀରଭାଣ୍ଡ ଚୋରି କଲେ ସେଥିପାଇଁ ତାଙ୍କ ନାମ ହେଲା କ୍ଷୀରଚୋରା ଗୋପୀନାଥ ଏବଂ ଶ୍ରୀ ଗୋପାଳ ପ୍ରାଦୁରାସି ବସ ଗୋପାଳ ସେ ଛପିକି ରହିଥିଲେ ମାଟି ତଳେ ରହିଥିଲେ କିନ୍ତୁ ଏଇ ମାଧବେନ୍ଦ୍ରପୁରୀ ପାଇଁ ସେ ପୁଣି ପ୍ରକାଶିତ ହେଲେ ଗୋପାଳ ସେ ଯତ୍ ପ୍ରେମଣା ତ ମାଧବେନ୍ଦ୍ର ନତୋସ୍ମି ପ୍ରେମର କଥା ପ୍ରେମର ଆଦାନ ପ୍ରଦାନ ଚାଲିଛି ଭକ୍ତି ଭଗବାନ ଭିତରେ ଏଇ 2ଟି ଲୀଳା ଏ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ମାଧବେନ୍ଦ୍ରପୁରୀଙ୍କ ବିଷୟରେ ସଂକ୍ଷେପରେ ଏଠି ବର୍ଣ୍ଣନା କରାଯାଇଛି ତେଣୁ ମାଧବେନ୍ଦ୍ରପୁରୀ ଯେତେବେଳେ ଆସିଲେ ସେସବୁ ଘଟଣା କ'ଣ ହେଇଥିଲା ଏ ତ ବହୁ ବର୍ଷ ପୂର୍ବରୁ କଥା ମାଧବେନ୍ଦ୍ରପୁରୀ ହେଉଛନ୍ତି ମହାପ୍ରଭୁଙ୍କର ଗୁରୁଙ୍କର ଗୁରୁ ମହାପ୍ରଭୁଙ୍କ ଗୁରୁ ହେଉଛନ୍ତି ଈଶ୍ୱରପୁରୀ ଈଶ୍ୱରପୁରୀଙ୍କ ଗୁରୁ ହେଉଛନ୍ତି ମାଧବେନ୍ଦ୍ରପୁରୀ ଆମେ ଗତକାଲି କହିଥିଲେ ତାହେଲେ ସଂକ୍ଷେପରେ କହୁଛେ ଏ ଯୋଉ ଆମର ବୈଷ୍ଣବ ଧର୍ମ, ଏ ବୈଷ୍ଣବ ଧର୍ମ ପ୍ରାୟ ଲୋପ ପାଇଯାଇଥିଲା। ଏ ଯୋଉ ଆମର ଏ ବୈଦିକ ଧର୍ମ ରହିଛି ଭାରତବର୍ଷରେ, ବୈଦିକ ଧର୍ମ ବେଦ ଧର୍ମ ଲୋପ ହେଇଯାଇଥିଲା। କିଭଳି ଭାବରେ ନା ବୁଦ୍ଧଦେବ ଯୋଉ ଆସିଲେ, ବୁଦ୍ଧଦେବ ଯଦିଓ ଭଗବାନର ଜଣେ ଅବତାର, କିନ୍ତୁ ସିଏ ଏ ବୈଦିକ ଧର୍ମକୁ ଲୋପ କରିଦେଲେ। କାହିଁକି ନା ଆମର ଜୟଦେବ ଗୋସ୍ୱାମୀ ତାଙ୍କ ବର୍ଣ୍ଣନା କରିଛନ୍ତି, ଛଳୟସି କଣ ସଦୟ ହୃଦୟ ଦର୍ଶିତ ପଶୁ ଘାତମ ବିନ୍ଦସ ଯଜ୍ଞ ବିଦେ ରହ ଶ୍ରୁତି ଜାହାତମ। ଏ ଶ୍ରୁତି ବା ଭେଦକୁ ସେ ନିନ୍ଦା କରିଦେଲେ। ତେଣୁ କାହିଁକି ନା ସଦୟ ହୃଦୟ ଦର୍ଶିତ ପଶୁ ଘାତମ, ଏ ପଶୁଘାତ ଯୋଉ ଲୋକମାନେ ଭେଦର ଦ୍ୱାଇ ଦେଇକରି ଯଥେଚ୍ଛ ଭାବରେ ପଶୁ ହତ୍ୟା କରୁଥିଲେ, ଭାଗବତ ବର୍ଣ୍ଣନା କରାଯାଇଛି। କିକଟେ ସେ ଭବିଷ୍ୟତ କାଳରେ ବର୍ଣ୍ଣନା କରାଯାଇଛି ବୁଦ୍ଧଦେବଙ୍କ କଥା। କାରଣ ଭାଗବତ ଯେତେବେଳେ ବର୍ଣ୍ଣନା କରାଯାଉଥିଲା, ରଚନା କରିଥିଲେ ବ୍ୟାସଦେବ, ଏ ଦ୍ୱାପର ଯୁଗର ଅନ୍ତିମରେ ରଚନା କରିଥିଲେ, ସେ ସମୟରେ ବୁଦ୍ଧଦେବ ଆସିନଥିଲେ, ତାହାର 2500 ବର୍ଷ ପରେ ଆସିଲେ ବୁଦ୍ଧଦେବ। ତେଣୁ ଭବିଷ୍ୟତ କାଳରେ ଲେଖାଯାଇଥିଲା କିକଟେ ସେ ଭବିଷ୍ୟତ। ତେଣୁ ଇଏ ଯୋଉ ଆସିବେ କାହିଁକି ନା ଲୋକମାନେ ବେଦର ଦୁହାଇ ଦେଇକରି ଯଥେଷ୍ଟ ଭାବରେ ପଶୁ ହତ୍ୟା କରୁଥିଲେ, ତେଣୁ ଏଇ ପଶୁ ହତ୍ୟାକୁ ବନ୍ଦ କରିବା ପାଇଁ ଭଗବାନ ଆସିଲେ, ବେଦକୁ ନିନ୍ଦା କଲେ, ତେଣୁ ଆମର ବୈଦିକ ଧର୍ମ ଲୋପ ପାଇଗଲା। ତେଣୁ ବୁଦ୍ଧ ଧର୍ମ ଆମ ଯୋଉମାନେ ଆମର ଏଇ ଧାରାରେ ଆସୁଛନ୍ତି, ଏସବୁ ତତ୍ତ୍ୱକୁ ଜାଣିବା ନିହାତି ଆବଶ୍ୟକ। ଏ ତତ୍ତ୍ୱ ଆମେ କୃଷ୍ଣ ଚେତନାରେ ଆସୁଛେ, ଆମର ଯୋଉ ଇସ୍କନ ଧାରାରେ ରହିଛେ, ଏସବୁ ତତ୍ତ୍ୱ ରହିଛି, ଏସବୁ ତତ୍ତ୍ୱକୁ ସବୁ ଜାଣିବା କଥା। ତେଣୁ ବୁଦ୍ଧଦେବ ଯେତେବେଳେ ଆସିଲେ ଆମର ବୈଦ ଧର୍ମଟା ଲୋପ ପାଇଗଲା। ତେଣୁ ଏମିତିକି ବୁଦ୍ଧ ଧର୍ମକୁ ତାଙ୍କ ସେ ସମୟରେ ରାଜା ଥିଲେ ଅଶୋକ, ଅଶୋକ ଇତ୍ୟାଦି ଏମାନେ ସବୁ ତାକୁ କ'ଣ ତାକୁ ସ୍ପନ୍ସର କଲେ, ପୃଷ୍ଠପୋଷକତା ହେଲେ ତାର ପ୍ରଚାର କଲେ, ପୃଷ୍ଠପୋଷକ ପ୍ରଚାର କଲେ। ଯଦି ଆମର ଯଦି ଭାରତବର୍ଷର ଯୋଉ ପ୍ରଧାନମନ୍ତ୍ରୀ ଆମର ଏ ଧର୍ମକୁ ସପୋର୍ଟ କରିବେ, ତାହେଲେ ଆମର କେତେ ପ୍ରସାର ନ ହବ। ସେଇଭଳି ଭାବରେ ସେତେବେଳେ ସେ ସମୟରେ ରାଜା ଥିଲେ ଅଶୋକ, ସେ ଏଇ ବୁଦ୍ଧ ଧର୍ମ ପ୍ରଚାର କରୁଥିଲେ, ତେଣୁ ଆମର ବୈଦିକ ଧର୍ମ ଲୋପ ପାଇଗଲା। ଆବଶ୍ୟକତା ରହିଛି, ସବୁ ଆବଶ୍ୟକତା ରହିଛି। ତେଣୁ ଏ ମହାଦେବେନ୍ଦ୍ର ପୁରୀ ଯେତେବେଳେ ଆସିଲେ, ସେଇ ସମୟରେ ଆମର ବୈଷ୍ଣବ ଧର୍ମ ଆରମ୍ଭ ହେଲା, ମାନେ ପ୍ରସ୍ଫୁଟିତ ହେବା ପାଇଁ ଆରମ୍ଭ କଲା ବୈଷ୍ଣବ ଧର୍ମ। ମାଧବେନ୍ଦ୍ର ପୁରୀର ଗୁରୁତ୍ୱ ଏଇଥିରେ ରହିଛି, ମାଧବପୁରୀ ବିଷୟରେ ଆମେ କହିବା। ତେଣୁ ଏ ଯୋଉ ରହିଛି ମାଧବପୁରୀ, ଏଠୁ ଆସିଲେ ତାଙ୍କର ଶିଷ୍ୟ ହେଉଛନ୍ତି ଈଶ୍ୱରପୁରୀ, ଈଶ୍ୱରପୁରୀଙ୍କ ଶିଷ୍ୟ ହେଉଛି ମହାପ୍ରଭୁ। ମହାପ୍ରଭୁ ଆସିକରି ଏଇ ବୈଷ୍ଣବ ଧର୍ମକୁ କ'ଣ ବିକଶିତ, ପୂର୍ଣ୍ଣ ବିକଶିତ ସ୍ତରକୁ ଆଣିଲେ। ପୂର୍ଣ୍ଣ ବିକଶିତ ସ୍ତରକୁ ଆମେ କହିବା ପ୍ରଭୁପାଦ ଆଣିଲେ। କାରଣ ଯଦିଓ ମହାପ୍ରଭୁ ଏଇ ବୈଷ୍ଣବ ଧର୍ମକୁ ପ୍ରଚାର କରିଛନ୍ତି, କିନ୍ତୁ ଭାରତବର୍ଷ ଭିତରେ ପ୍ରଚାର କରିଥିଲେ, କିନ୍ତୁ ଭାରତ ବାହାରେ ସେ ତାଙ୍କର ଶିଷ୍ୟ ମାନେ ତାଙ୍କର ଭକ୍ତଙ୍କୁ ବା ନିଜ ଜନଙ୍କୁ ଗୌରବ ପ୍ରଦାନ କରିବା ପାଇଁ ସେ ପ୍ରଚାର କରିନଥିଲେ। ତେଣୁ ଆଜି ପ୍ରଭୁପାଦ ମହାରାଜ ସାରା ପୃଥିବୀରେ ଏଇ ବୈଷ୍ଣବ ଧର୍ମ ପ୍ରଚାର କରିଛନ୍ତି। ବୈଷ୍ଣବ ଧର୍ମ ପୂର୍ଣ୍ଣ ବିକଶିତ ଚେତନା ସ୍ତରକୁ ଆସିଲା ମହାପ୍ରଭୁ ପ୍ରଭୁପାଦ କୃପାରୁ, ପ୍ରଭୁପାଦଙ୍କ ଦ୍ୱାରା ଆସିଲା। ତେଣୁ ସେଇ ପରମ୍ପରାରେ ଆମେ ଆସୁଛେ, ଏଇସବୁ କଥା ଜାଣିବା କଥା, ଆମେ ଏସବୁ ତତ୍ତ୍ୱକୁ ଜାଣିବା କଥା। ତେଣୁ ଇଏ ଯୋଉ ଆସିଲେ ମହାପ୍ରଭୁ, ଇଏ ଯୋଉ ରହିଛି ମହାଭାରତକୁ କ'ଣ ଖଣ୍ଡନ କଲେ। ଆମେ ପ୍ରଭୁପାଦ ମହାରାଜଙ୍କର ଇଏ କରୁଛେ, ପ୍ରଣାମ ମନ୍ତ୍ର ବୋଲୁଛେ, ନମସ୍ତେ ସାରସ୍ୱତୀ ଦେବୀ ଗୌରବାଣୀ ପ୍ରଚାରିଣୀ ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ତାରିଣୀ। ସରସ୍ୱତୀ ଦେବୀଙ୍କ ପୁତ୍ର ନବ, ସରସ୍ୱତୀଙ୍କ ଶିଷ୍ୟ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ। ତେଣୁ ସିଏ କଣ କଲେ ନା ନିର୍ବିଶେଷ, ନିର୍ବିଶେଷ ହଉଛି କଣ ନା ଭଗବାନଙ୍କର କୋଉଠି ରୂପ ନାହିଁ, ନିର୍ବିଶେଷ। ଏବଂ ଶୂନ୍ୟବାଦୀ, ଶୂନ୍ୟବାଦୀ ହଉଛି କଣ ନା ଭଗବାନ କେହି ନାହାନ୍ତି, ଶୂନ୍ୟ। ଇଏ ନିର୍ବିଶେଷ ହଉଛି ମାୟାବାଦ, ଏବଂ ଶୂନ୍ୟବାଦ ହଉଛନ୍ତି ବୁଦ୍ଧ ଧର୍ମ। ଏବଂ ପାଶ୍ଚାତ୍ୟ ଦୋଷ ତାରିଣୀ, ପାଶ୍ଚାତ୍ୟ ଜଗତର ଲୋକମାନଙ୍କ କଥା କୁହାଯାଇଛି, କାହିଁକି ନା ପାଶ୍ଚାତ୍ୟ ଜଗତର ଲୋକମାନେ ବହୁତ ପାପି ବ୍ୟକ୍ତି ଥିଲେ। ଭାଗବତ ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଶ୍ରୀପତି ସୁଖଦେବ ଗୋସ୍ୱାମୀ କହିଛନ୍ତି ଯେ କଣ କିରାତ ଗୁଣ ଆନ୍ଦ୍ର କୁଳିନ୍ଦ କୋକସା ଆଭୀର ଶୁଭା ଜଗନା କିସାଦୟ ଜେନି ପାପା ଜଗପା ଶ୍ରେୟା ଶ୍ରେୟା ଶୁଦ୍ଧ ତସ୍ମୀ ପ୍ରଭୁ ବିଷ୍ଣୁ ନବ। ପାଶ୍ଚାତ୍ୟ ଜଗତର ଲୋକମାନେ ଏଭଳି ଭାବରେ ପାପୀ ବ୍ୟକ୍ତି ରହିଛନ୍ତି, ତାଙ୍କର ଲିଷ୍ଟ ସରିଲା ନାହିଁ, ଆହୁରି ଅନେକ ଲିଷ୍ଟ ରହିଛି, କିନ୍ତୁ ଏହିଭଳି ଭାବରେ ପାଶ୍ଚାତ୍ୟ ଲୋକମାନେ ସେ କ'ଣ ଶୁଦ୍ଧ ହେଇଯିବେ କିଭଳି ଭାବରେ, ଯଦି ଜଣେ ଭଗବାନଙ୍କ ଶୁଦ୍ଧ ଭକ୍ତମାନେ ସେମାନେ ଆଶ୍ରୟ ନେବେ। ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ତେଣୁକି ପ୍ରଭୁପାଦ ପାଇଁ କୁହାଯାଇଛି, ଆଜି ପ୍ରଭୁପାଦ ମହାରାଜଙ୍କର ଆଶ୍ରୟ ନେଇକରି ସାରା ପୃଥିବୀବାସୀମାନେ ପବିତ୍ର ହେଇଯାଇଛନ୍ତି, ଭଗବାନ ନାମ ସାରା ପୃଥିବୀରେ ପ୍ରଚାର ହେଉଛି। ତେଣୁ ପ୍ରଭୁପାଦ ମହାରାଜ ଏଇ ତାଙ୍କର ତିନୋଟି କାର୍ଯ୍ୟ, ଗୋଟେ ହେଉଛି ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ତାରିଣୀ। ତେଣୁ ଆମେ ଯେଉଁମାନେ ଏଇ ବୈଷ୍ଣଧାରାରେ ଆସୁଛେ, ଆମେ ଏଇ ତିନୋଟି ବିରୁଦ୍ଧରେ ଆମେ ସ୍ୱର ଉତ୍ତୋଳନ କରିବା। ଭଗବାନ ଯିଏ କହି ମାୟାବାଦ, ମାୟାବାଦ ଭାରତ ବର୍ଷରେ ମାୟାବାଦ ଛାଇ ହେଇଯାଇଛି, କାରଣ ଏଇଠି ଶଙ୍କରାଚାର୍ଯ୍ୟ ଆସିଥିଲେ। ଆପଣମାନେ ପ୍ରଶ୍ନ କରିବେ, ମନରେ ଭାବନା ଥିବ, ଶଙ୍କରାଚାର୍ଯ୍ୟ ଶିବଜୀଙ୍କର ଅବତାର, ସେ କାହିଁକି ଏଇଟା ପ୍ରଚାର କଲେ, ମାୟାବାଦ କାହିଁ ପ୍ରଚାର କଲେ, ସେ ଉତ୍ତର ଦେଇପାରିବେ କାହିଁକି ପ୍ରଚାର କଲେ। କାରଣ କ'ଣ ନା, ବୁଦ୍ଧ ଧର୍ମ ଆମର ବୈଦିକ ଧର୍ମ ଲୋପ ହେଇଯାଇଥିଲା, ବୁଦ୍ଧ ଧର୍ମ ସ୍ଥାପନ ହେଇଯାଇଥିଲା, ତେଣୁ ବୁଦ୍ଧ ଧର୍ମଟା ଆମ ବୈଦିକ ଧର୍ମକୁ ସ୍ଥାପନ କରିବାକୁ ପଡ଼ିବ ନା। ବୁଦ୍ଧ ଧର୍ମ କେମିତି, ବୈଦିକ ଧର୍ମ କେମିତି ସ୍ଥାପନ ହବ, ବୁଦ୍ଧ ଦେବତା ନିନ୍ଦା କରିଦେଲେ, ବେଦକୁ ନିନ୍ଦା କରିଦେଲେ, ପୁଣି ବେଦକୁ ସ୍ଥାପନ କରିବାକୁ ପଡ଼ିବ। ସେଥିପାଇଁ ବେଦର ମୁଖ୍ୟ ଅର୍ଥକୁ ପ୍ରକାଶ ନ କରିକି ସେ ଗୌଣ ଅର୍ଥ ପ୍ରକାଶ କରିଥିଲେ, ଏ ଭଗବାନଙ୍କ ଇଚ୍ଛାରେ ସେ ଆସିଥିଲେ। ଶଙ୍କରାଚାର୍ଯ୍ୟ ସେ ହେଉଛନ୍ତି ଶିବଜୀଙ୍କର ଅବତାର, ଏ ଭଗବାନ, ସେ କାହିଁକି ଏଭଳି ଭାବରେ ମାୟା ପ୍ରଚାର କଲେ ନା। ଇଏ ହେଉଛି କାହିଁକି ନା, ମାୟାବାଦ ଅସତ୍ ଶାସ୍ତ୍ର ପ୍ରଚ୍ଛନ୍ନ ବୌଦ୍ଧ ଉଚ୍ଚତେ, ମାୟାବାଦ ପ୍ରକୃତ ଶାସ୍ତ୍ର ନୁହଁ, ସତ୍ ଶାସ୍ତ୍ର ନୁହେଁ, ଏଇଟା ଅସତ୍ ଶାସ୍ତ୍ର। ଏ ବୌଦ୍ଧ ଧର୍ମକୁ ପ୍ରଚ୍ଛନ୍ନ ଭାବରେ କୁହାଯାଇଛି, ଲୁକାୟିତ ଭାବରେ କୁହାଯାଇଛି, ମୟେ ବେତା ବିତା ଦେବୀ କଳୋ ବ୍ରାହ୍ମଣ ପ୍ରତିନ, ମୋ ଦ୍ୱାରା ଏଇ ମାୟାବାଦ ପ୍ରଚାର କରାଯିବ, ବ୍ରାହ୍ମଣ ରୂପରେ ଆସିବେ, ସେ ଶଙ୍କରାଚାର୍ଯ୍ୟ ରୂପରେ ଆସିକରି ପ୍ରଚାର କରିବେ, କାରଣ ସେ ସମୟରେ ଏ ବୈଦିକ ଧର୍ମ ସ୍ଥାପନ ହେବା ସୁବିଧା ଉପଯୁକ୍ତ ସମୟ ନଥିଲା, ବେଦକୁ କେହି ମାନୁନଥିଲା, ବେଦକୁ କେମିତି ସ୍ଥାପନ କରାଯିବ, ତେଣୁ ବେଦର ଗୌଣ ଅର୍ଥକୁ ପ୍ରକାଶ କଲେ। ସେ ହେଉଛି କ'ଣ ନା, ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, ଶଙ୍କରାଚାର୍ଯ୍ୟଙ୍କର ଫିଲୋସଫି ହେଉଛି ଏଇଟା, ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, କାରଣ ସେ କହୁଥିଲେ ସବୁକିଛି କ'ଣ ବେଦ ନାହିଁ, ବେଦରେ ଭଗବାନ ସ୍ଥାପନ କରାଯାଇଛି, ସେ ବେଦକୁ ମାନିଲେ ନାହିଁ, ଭଗବାନ ମାନିଲେ ନାହିଁ, ତେଣୁ ଇଏ କିନ୍ତୁ କହିଲେ ନା ଭଗବାନ ଅଛନ୍ତି, ଭଗବାନ ସତ୍ୟ, ବ୍ରହ୍ମ ସତ୍ୟ, ଜଗତ ମିଥ୍ୟା, ଏ ଜଗତଟା ମିଥ୍ୟା, ତେଣୁ ଏଇ କ'ଣ ସେଠୁ ଏଇଭଳି ଭାବରେ ବୌଦ୍ଧ ଧର୍ମକୁ ଡିଫିଟ୍ କରାଗଲା, ତାପରେ ଆମର ବୈଦିକ ଧର୍ମ ସ୍ଥାପନ କରାଯିବ, ବ୍ରହ୍ମ ସତ୍ୟ ଜଗତ ମିଥ୍ୟା। କିନ୍ତୁ ଆମେ ଯେଉଁ ମହାପ୍ରଭୁ ଆସିଲେ ଆମର ଧାରା ହେଉଛି ନା, ବ୍ରହ୍ମ ସତ୍ୟ ଜଗତ ମଧ୍ୟ ସତ୍ୟ, ଜଗତ ମିଥ୍ୟା ନୁହଁ, ଅସତ୍ୟ, ଅସତ୍ୟ ଅର୍ଥ ନୁହଁ ମିଥ୍ୟା, ଅସତ୍ୟ ହେଉଛି କ୍ଷଣିକ, ସୃଷ୍ଟି ହବ, କିଛି କାଳ ରହିବ, ପୁଣି ଧ୍ୱଂସ ହେଇଯିବ, କିନ୍ତୁ ଇଏ ଅସତ୍ୟ ନୁହଁ, ଏ ମିଥ୍ୟା ନୁହଁ, ଇଏ ହେଉଛି କ'ଣ ନା କ୍ଷଣିକ, ଅସତ୍ୟ, ଅସତ୍ୟ କହିଲେ କ୍ଷଣି କ୍ଷଣସ୍ଥାୟୀ, ସବୁବେଳେ ଚିରସ୍ଥାୟୀ ନୁହଁ। ତେଣୁ ବେଦର ମୁଖ୍ୟ ଯୋଉ ରହିଛି ମୁଖ୍ୟ ଅର୍ଥକୁ ମହାପ୍ରଭୁ ସ୍ଥାପନ କରିଛନ୍ତି। ତେଣୁ ଆମେ ଯେଉଁମାନେ ଏଇ ଧାରାରେ ଆସୁଛେ, ଆମେ ଏଇ ଯୋଉ ରହିଛି ଆମର ଯୋଉ ତତ୍ତ୍ୱ ରହିଛି, ଏ ତତ୍ତ୍ୱକୁ ପ୍ରକାଶ କରିବା। ଆମେ ଏ ଧାରାରେ ଆସୁଛେ ମାୟାବାଦ ପ୍ରଚାର, ମାୟାବାଦକୁ ଏଭଳି ସୂକ୍ଷ୍ମ ରହିଛି ଆମେ ଜାଣିପାରିବା ନାହିଁ, ମାୟାବାଦ କେଉଁଟା ମାୟାବାଦ କେଉଁଟା ଆମର ବାଦ ଆମେ ବୁଝିପାରିବା ନାହିଁ, ତେଣୁ ଏ ବହୁତ ଫିଲୋସଫି ରହିଛି, ଆମେ ସେ ବିଷୟରେ ଆଲୋଚନା କରିବା ନାହିଁ। ତେଣୁ ଏହିଭଳି ଭାବରେ ମହାପ୍ରଭୁ ଆସିଛନ୍ତି, ଏ ମାୟାବାଦକୁ ଖଣ୍ଡନ କରିଛନ୍ତି, ମାୟାବାଦ ଭାଷ୍ୟ ଶୁଣିଲେ ଭାଇ ସର୍ବନାଶ, ମହାପ୍ରଭୁଙ୍କ ଲୀଳାରେ ଏଇ ଜଗନ୍ନାଥ ପୁରୀକି ଯେତେବେଳେ ଆସିଲେ ସେଟା ଦେଖିଛନ୍ତି ସିଏ, ସେଇ ସମୟରେ ଆମର ରାଜା ଥିଲେ ପ୍ରତାପରୁଦ୍ରଦେବ, ଏବଂ ତାଙ୍କର ଯେ ବିଦ୍ୱାନ ପଣ୍ଡିତ ଥିଲେ ସେ ହେଉଛନ୍ତି ସାରଙ୍ଗ ଭଟ୍ଟାଚାର୍ଯ୍ୟ, ଯିଏକି ହେଉଛନ୍ତି ଦେବତାମାନଙ୍କ ଗୁରୁ, ବୃହସ୍ପତିଙ୍କର ଅବତାର, ବୃହସ୍ପତିଙ୍କର ଅବତାର, କିନ୍ତୁ ସିଏ ଚୈତନ୍ୟ ମହାପ୍ରଭୁଙ୍କ ଲୀଳା ଆମେ ଶୁଣିବା, ଆ ପରେ ପରେ ଆମେ ସବୁ ଆଲୋଚନା କରୁଛେ। ତେଣୁ ମହାପ୍ରଭୁ ଯେତେବେଳେ ଗଲେ ସେଠି ସିଏ ସାରଙ୍ଗ ଭଟ୍ଟାଚାର୍ଯ୍ୟ ତାଙ୍କୁ ଗୋଟେ ସପ୍ତାହ ଧରିକରି ଜଗନ୍ନାଥ ମନ୍ଦିରରେ ଏଇ ବେଦାନ୍ତ ସୂତ୍ରକୁ ଭାଷ୍ୟକୁ ପ୍ରଦାନ କଲେ, ବେଦାନ୍ତ ସୂତ୍ର ଭାଷ୍ୟ ଦେଇଛନ୍ତି ଶଙ୍କରାଚାର୍ଯ୍ୟ, ତାକୁ ଶାରୀରିକ ଭାଷ୍ୟ କୁହାଯାଏ, ଶାରୀରିକ ଭାଷ୍ୟକୁ ପ୍ରଦାନ କଲେ, ସାତ ଦିନ ଧରି କହିଲେ। ତ ତାପରେ ଯେତେବେଳେ କହିଲେ ତମେ 7 ଦିନ ଧରି ଶୁଣୁଛ, କିଛି ବୁଝୁଛ ନା ନାହିଁ, ମହାପ୍ରଭୁ ସେ ପଚାରୁଛନ୍ତି। ତେଣୁ ମହାପ୍ରଭୁ କହିଲେ ଆପଣ ଯୋଉ ମୂଳ ସୂତ୍ର କହୁଛନ୍ତି ବେଦାନ୍ତ ସୂତ୍ର, ବେଦାନ୍ତ ସୂତ୍ର ବହୁତ ତାର ମହାତ୍ମ୍ୟ ରହିଛି ବେଦାନ୍ତ ସୂତ୍ର। କାରଣ ସମସ୍ତ ଶାସ୍ତ୍ରକୁ ରଚନା କରିକିରି ବ୍ୟାସଦେବ ଅନ୍ତିମରେ ବେଦାନ୍ତ ସୂତ୍ରକୁ ରଚନା କଲେ। ଏ ବେଦାନ୍ତ ସୂତ୍ରରେ ଆପଣମାନଙ୍କ ଯେମିତି ରହିଛି ସୂତ୍ର ସବୁ ରହିଛି, ଆଲଜେବ୍ରା ସୂତ୍ର ସବୁ ରହିଛି, ସେଇଭଳି ସୂତ୍ର ଇଏ ସବୁ ଜ୍ଞାନକୁ ସୂତ୍ର ଆକାରରେ ଦେଇଦେଲେ। 555 ସୂତ୍ର ରହିଛି ଭଗବତ ଗୀତାରେ। ଭଗବାନ ଆର ମହାତ୍ମା କହିଛନ୍ତି, ଋଷିଭିର ବୌଦ୍ଧା ଗୀତଂ ଛନ୍ଦଭିର ବିବିଧ ପୃଥକ ବ୍ରହ୍ମସୂତ୍ର ପ୍ରଦର୍ଶନ ହେତୁ ମଧ୍ୟ ବିନିଶ୍ଚିନ୍ତ। ଏ ଭୌତିକ ଜଗତ ଭିତରେ ବହୁତ ଋଷିମାନେ ବହୁତ ଶାସ୍ତ୍ରରେ ବହୁତ କଥା କୁହାଯାଇଛି, କିନ୍ତୁ ବ୍ରହ୍ମସୂତ୍ରରେ ବା ବେଦାନ୍ତ ସୂତ୍ରରେ ଏଟାକୁ ଲଜିକାଲି ବର୍ଣ୍ଣନା କରାଯାଇଛି। ତେଣୁ ବେଦାନ୍ତ ସୂତ୍ରର ଭାଷ୍ୟ ହେଉଛି ଭାଗବତମ ଅର୍ଥ ଏବଂ ବ୍ରହ୍ମସୂତ୍ରାଣା ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି। ଭାଗବତ ହେଉଛି ଗରୁଡ଼ ବେଦାନ୍ତ ସୂତ୍ରର ଭାଷ୍ୟ, ଅର୍ଥ ଏବଂ ବ୍ରହ୍ମସୂତ୍ରାଣା। ତେଣୁ ଏଇ ବ୍ରହ୍ମସୂତ୍ରର ଯୋଉ ଭାଷ୍ୟ ଦେଇଥିଲେ ସେ ଦେଇଥିଲେ ଶାରୀରିକ ଭାଷ୍ୟ। ଏଠି ଆମର କୁହାଯାଇଛି ମାୟାବାଦ ଭାଷ୍ୟ ଶୁଣିଲେ ଭାଇ ସର୍ବନାଶ, ଆମେ ଜାଣିପାରିବାନି, ବହୁତ ବଢିଆ ଲାଗିବ ଆମକୁ, ଶୁଣିବା ପାଇଁ ଭଲ ଲାଗିବ। ତେଣୁ ସେ ସାର୍ବଭଟ୍ଟାଚାର୍ଯ୍ୟ ସେ ମାୟାବାଦ ଭାଷ୍ୟ କହୁଥିଲେ, କିନ୍ତୁ ମହାପ୍ରଭୁ ତାକୁ ସବୁ ଖଣ୍ଡନ କରିଛନ୍ତି। ଏସବୁ ଲୀଳା ଶୁଣିବା ଆମେ ଗତ ବର୍ଷ କହିଥିଲେ ବୋଧେ, ସାର୍ବଭଟ୍ଟାଚାର୍ଯ୍ୟଙ୍କ ବିଷୟରେ ଗତ ବର୍ଷ କହିଥିଲେ ସାର୍ବଭଟ୍ଟାଚାର୍ଯ୍ୟ। ଏଭଳି ଭାବରେ ସେ ଯୋଉ ମାୟାବାଦକୁ ଖଣ୍ଡନ କରିଛନ୍ତି ମହାପ୍ରଭୁ। ତେଣୁ ପାଶ୍ଚାତ୍ୟ ଜଗତର ଲୋକମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ଥିଲେ, ତାଙ୍କୁ ମଧ୍ୟ ଉଦ୍ଧାର କରିଛନ୍ତି ପ୍ରଭୁପାଦ ମହାରାଜ। ଏବଂ ବା କ'ଣ ନିର୍ବିଶେଷ ଶୂନ୍ୟବାଦ, ଶୂନ୍ୟବାଦ ହେଉଛି ବ୍ରହ୍ମ ବେଦ ସରି ବୁଦ୍ଧ, ବୁଦ୍ଧ କହିଲେ ନିର୍ବାଣ, ସବୁ ଜିରୋ, କାମନା ବିନାଶରେ ଦୁଃଖର ବିନାଶ ସବୁ କହିକି ଜିରୋ କରିଦେବା। ଆମ ମୁଣ୍ଡ ବିନ୍ଦୁଛି ମାନେ ମୁଣ୍ଡଟା କାଟିଦେଲେ ମୁଣ୍ଡ ସରିଯିବ। ଏଇଭଳି ଭାବରେ ଇଏ ହେଉଛି ଫିଲୋସଫି, ବୁଦ୍ଧଙ୍କ ଫିଲୋସଫି ଯଦି ଭଗବା, କିନ୍ତୁ ସେଇ ଫିଲୋସଫି ସ୍ଥାପନ କଲେ, ଏସବୁର ଆବଶ୍ୟକତା ଥିଲା। ତେଣୁ ବର୍ତ୍ତମାନ ଏଇ ଯୋଉ ରହିଛି ଆମର ଏଇ ବୈଷ୍ଣବ ଧର୍ମ ବହୁତ ଉନ୍ନତ ଧର୍ମ, ତେଣୁ ଏଇ ବୈଷ୍ଣବ ଧର୍ମ ତାର ପ୍ରଗତି ହେଲା କୋଉଠୁ ନା ଏଇ ମାଧବେନ୍ଦ୍ର ପୁରୀ ପାଖରୁ। ସେ ମାଧବେନ୍ଦ୍ର ପୁରୀ ଭଗବାନଙ୍କ ଜଣେ ଅତ୍ୟନ୍ତ ଉନ୍ନତ ଭକ୍ତ, ତାଙ୍କ ବିଷୟରେ ଏଇ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଆମେ ଗତକାଲି ସଂକ୍ଷେପ ଯାହା କହିଥିଲେ ଆମେ ସଂକ୍ଷେପରେ କିଛି ବର୍ଣ୍ଣନା କଲେ। ତେଣୁ ଏଇଭଳି ଭାବରେ ମହାପ୍ରଭୁ ଆସିକରି ଆସି ପହଞ୍ଚିଗଲେ ରେମୁଣାରେ। ରେମୁଣାରେ ସିଏ ରହିଲେ, ସେଠି ମନ୍ଦିରରେ ରହିଲେ ଗୋପୀନାଥ। ମହାପ୍ରଭୁ ଆସିଲା ବେଳେ ସେ ତାଙ୍କୁ ସାକ୍ଷୀ କ୍ଷୀରଚୋରା ଗୋପୀନାଥ ବୋଲି କହୁଥିଲେ, କିନ୍ତୁ ମାଧବେନ୍ଦ୍ର ପୁରୀ ଯେତେବେଳେ ଆସିଥିଲେ ସେତେବେଳେ ତାଙ୍କୁ କ୍ଷୀରଚୋରା ଗୋପୀନାଥ କୁହାଯାଉନଥିଲା, ସେତେବେଳେ ତାଙ୍କୁ କୁହାଯାଉଥିଲା ଗୋପୀନାଥ ବୋଲି, କାରଣ ସେତେବେଳେ ସେ କ୍ଷୀର ଚୋରି କରିନଥିଲେ। ମାଧବେନ୍ଦ୍ର ପୁରୀ ପାଇଁ କ୍ଷୀର ଚୋରି କଲେ, ଜସ୍ମେଇ ଯାହାଙ୍କ ପାଇଁ ଚୋରି କଲେ ଭଗବାନ, ତେଣୁ ତାଙ୍କ ନାମ ହେଲା କ୍ଷୀରଚୋରା ଗୋପୀନାଥ। ସେଇ ଆମେ ଗତକାଲି ଏଇଠି କଥାକୁ ବିଶ୍ରାମ ଦେଇଥିଲେ, ତେଣୁ ଆଜି ସେଇଠୁ ଆରମ୍ଭ କରିବା। ପୂର୍ବେ ମାଧବ ପୁରୀର ଲାଗି କ୍ଷୀର କହିଲେ ଚୋରି, ଅତଏବ ନାମ ହେଲା କ୍ଷୀରଚୋରା ହରି। ତାଙ୍କ ନାଁ କ୍ଷୀରଚୋରା ଗୋପୀନାଥ, କାହିଁକି ନା ତାଙ୍କର ଭକ୍ତଙ୍କ ପାଇଁ ସେ ଚୋରି କଲେ। ଏଇ କଥା ଆମେ ଏଇଠି କଥାକୁ ବିଶ୍ରାମ ଦେଇଥିଲେ, ଆଜି ପୁଣି କଥା ଆରମ୍ଭ କରିବା ଏଇଠୁ। ପୂର୍ବେ ଶ୍ରୀ ମାଧବ ପୁରୀ ଆଇଲା ବୃନ୍ଦାବନ, ଭ୍ରମିତେ ଭ୍ରମିତେ ଗଲା ଗିରି ଗୋବର୍ଦ୍ଧନ। ମାଧବେନ୍ଦ୍ର ପୁରୀ ତାଙ୍କର ପୂର୍ବ ଇତିହାସ କ'ଣ ଥାଇପାରେ ପାଇଲିନି, କିନ୍ତୁ ଯାହା ହଉ ସେ ଆସିଲେ ବୃନ୍ଦାବନକୁ ଆସିଲେ। ବୃନ୍ଦାବନ ଆସିକରି ଭ୍ରମଣ କରି କରିକିରି ତାପରେ ଯାଇ ପହଞ୍ଚିଲେ ଗୋବର୍ଦ୍ଧନ ପାଖରେ ପହଞ୍ଚିଲେ, ଗିରି ଗୋବର୍ଦ୍ଧନ। ଗୋବର୍ଦ୍ଧନ ପହଞ୍ଚିଲେ ସେଠି କୁହାଯାଉଛି, ପ୍ରେମେ ମତ ନାହିଁ ତାର ରାତି ଦିନ ଜ୍ଞାନ, କ୍ଷଣେ ଉଠେ କ୍ଷଣେ ପଡ଼େ ନାହିଁ ସ୍ଥାନ ସ୍ଥାନ। ମହାଭାଗବତ ସେ ତେଣୁ ଏଇଭଳି ଭାବେ ଭଗବାନଙ୍କର ଆମ ଭାଗବତ ଗୋଟେ ଶ୍ଳୋକ ଅଛନ୍ତି, ଯେଉଁମାନେ ଅତ୍ୟନ୍ତ ଉନ୍ନତ ଭକ୍ତ ସେମାନେ ପାଗଳ ଭଳି ବ୍ୟବହାର କରିବେ ଭାଗବତ। ଏଇ ମହାପ୍ରଭୁଙ୍କର ଲୀଳାରେ ଏସବୁ ଆସିବ। ସେଠି ଶ୍ଳୋକଟି ଅଛି, ଏକାଶ ଦ୍ୱିତୀୟ ଅଧ୍ୟାୟ ଶ୍ଳୋକଟି ଅଛନ୍ତି, ସେ କହୁଛନ୍ତି, ଏବଂ ବ୍ରତ ସ୍ୱପ୍ରିୟ ନାମ କୀର୍ତ୍ତିଆ ଜାତାନୁରାଗ ଚିତ୍ତ ଉଚ୍ଚେଇ ଅସତ୍ୟ ରୋଦିତ ରହୁଛି ଗାୟତ୍ରୀ ଉନ୍ମାଦ ନୃତ୍ୟ ଲୋକମାନେ। ଇଏ ହେଉଛି ଭାଗବତ ସାର ବୋଲି କହିଛନ୍ତି, ଏଇଟା ମହାପ୍ରଭୁ କହିଛନ୍ତି। ତେଣୁ ଇଏ କଣ ନା ଯୋଉମାନେ ଭଗବାନ ଭକ୍ତ ତାଙ୍କର ବ୍ରତ କଣ ନା ସ୍ୱପ୍ରିୟ ନାମ କୀର୍ତ୍ତନ, ତାଙ୍କର ପ୍ରିୟଙ୍କର ନାମକୁ କୀର୍ତ୍ତନ କରିବେ।
हरे कृष्णा 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 हरे हरे, हरे राम राम राम
कीर्तन करिए। इवळी करते ना जाता अनुराग अनुराग आसी एव दुत्त चित्त उच्चई उच्च स्वर कीर्तन करिए, ताको हृदय धावित हो दुत्त चित्त उच्चई। केतेबेळे हसिबे हसती रोदती, केतेबेळे रुतन रोदन करिबे, କେତେବେଳେ କ୍ରନ୍ଦନ କରିବେ ଏବଂ କେତେବେଳେ ନୃତ୍ୟ କରିବେ ଲୋକ ପାହ, ସେତେବେଳେ ସେ ଜାଣିବେ ନାହିଁ ମାନେ କଣ ଚିନ୍ତା କରିବେ ମୋ ବିଷୟରେ, ସେ ଚିନ୍ତା କରିବେ ନାହିଁ। ଏଇଭଳି ଭାବେ ଏ ଭାଗବତ ସାର ବୋଲି ମହାପ୍ରଭୁ କହିଛନ୍ତି, ପ୍ରକାଶାନନ୍ଦ ସରସ୍ୱତୀ ସେ ସମୟରେ ବହୁତ ପ୍ରସିଦ୍ଧ ପଣ୍ଡିତ ଥିଲେ କାଶୀର, ଇଏ ଶଙ୍କରାଚାର୍ଯ୍ୟଙ୍କ ଧାରାରେ ଆସନ୍ତି, ସବୁ ଏ ମାୟାବାଦକୁ ଡିଫିଟ୍ କରିଛନ୍ତି, ଆମର ମହାପ୍ରଭୁ ଡିଫିଟ୍ କରିଛନ୍ତି। ତେଣୁ ଅନ୍ତତଃ ପକ୍ଷେ ଆମେ ମାୟାବାଦର ଆଶ୍ରୟ ନେବା ନାହିଁ, ରହିଛି ବହୁତ କଥା ରହିଛି, ମାୟାବାଦକୁ ବୁଝିପାରିବା ନାହିଁ, ଏତେ ସୂକ୍ଷ୍ମ ଭାବେ ରହିଛି ମାୟାବାଦ, ମହାପ୍ରଭୁଙ୍କ ଲୀଳା ସବୁ ପ୍ରକାଶ କରିଛନ୍ତି। ତେଣୁ ଆମେ ଯେଉଁମାନେ ଏ କୃଷ୍ଣ ଚେତନାର ସଦସ୍ୟ ରହିଛେ ବା ଭକ୍ତ ହେଇଛେ, ଆମର ଦାୟିତ୍ୱ ହଉଛି ଏଇଟା ଭଗବାନ କଥା ଯଦି ପ୍ରଚାର କରିବା, ଏ ତିନୋଟି ଜିନିଷକୁ ଡିଫିଟ୍ କରିକି ପ୍ରଚାର କରିବା, ମାୟାବାଦକୁ ଡିଫିଟ୍ କରିବା ଏବଂ ଶୂନ୍ୟବାଦକୁ ଡିଫିଟ୍ କରିବା, ବୁଦ୍ଧ ଧର୍ମକୁ ଡିଫିଟ୍ କରିବା ଏବଂ ଯୋଉ ପାପୀ ବ୍ୟକ୍ତିମାନେ ରହିଛନ୍ତି ତାଙ୍କୁ ମଧ୍ୟ ତାଙ୍କୁ ତାରଣ କରିବା। ଏଇଭଳି ଭାବରେ ଆମ ଉପରେ ଦାୟିତ୍ୱ ରହିଛି, ଆମ ଉପରେ ଦାୟିତ୍ୱ ରହିଛି ସମଗ୍ର ପୃଥିବୀରେ ଆମେ ଏଇ କଥା ପ୍ରଚାର କରିବା। ତେଣୁ ସେ ସେଇଭଳି ଭାବେ ପ୍ରେମ ଭକ୍ତ ନାହିଁ, ତାହେଲେ ରାତ୍ରି ଦିନ ଗାଁ ରାତି ହେଲାଣି କି ଦିନ ଅଛି ଜାଣିପାରୁନାହାନ୍ତି, ଏଭଳି ଭାବରେ ପାଗଳ ଅବସ୍ଥାରେ ରହିଛନ୍ତି ସେ ମାଧବେନ୍ଦ୍ର ପୁରୀ। କ୍ଷଣେ ଉଠେ କ୍ଷଣେ ପଡ଼େ ନାହିଁ ସ୍ଥାନ ସ୍ଥାନ, କେତେବେଳେ ପଡ଼ିଯାଉଛନ୍ତି, କେତେବେଳେ ଉଠୁଛନ୍ତି, କେତେବେଳେ ଜାଣିପାରୁନାହାନ୍ତି କୋଉଠି କଣ ହଉଛି ସେ ଜାଣିପାରୁନାହାନ୍ତି, ରାତି ଦିନ ଜାଣିପାରୁନାହିଁ ଆମେ ତାଙ୍କ କଥା କଣ କହିବା। ଇଏ ହଉଛି ଭକ୍ତିର ଶ୍ରେଷ୍ଠ ସ୍ତର, ଏଇ ସ୍ତରକୁ ଗଲେ ଜଣେ ଭକ୍ତିର ଅନ୍ତିମ ସ୍ତରରେ ପହଞ୍ଚିବେ, ଅନ୍ତିମ ସ୍ତର ସେତେବେଳେ ସେ ଜାଣିପାରିବେ ନାହିଁ, ଏସବୁ ଜ୍ଞାନ ତାଙ୍କର ଲୋପ ହେଇଯିବ। ତେଣୁ ଶୈଳ ପରିକ୍ରମା କରି ଗୋବିନ୍ଦ କୁଣ୍ଡେ ଆସି ସ୍ନାନ କରି ବୃକ୍ଷ ତଳେ ଆସେ ସନ୍ଧ୍ୟା ବସି। ଶୈଳ କହିଲେ ଗୋବର୍ଦ୍ଧନ, ଭାଗବତରେ ଦଶମ ସ୍କନ୍ଧ 24-27 ଏ ଚାରୋଟି ଅଧ୍ୟାୟରେ ଗୋବର୍ଦ୍ଧନ ଲୀଳାଟି ବର୍ଣ୍ଣନା କରାଯାଇଛି। ଗୋବର୍ଦ୍ଧନ ଲୀଳା ଯୋଉ ମହାପ୍ରଭୁ ଭଗବାନ ଯେତେବେଳେ 7 ବର୍ଷ ରହିଥିଲେ ସେଇ ସମୟରେ ସେ ଗୋବର୍ଦ୍ଧନକୁ ଧାରଣ କରିଥିଲେ, 7 ଦିନ 7 ରାତି ଧରିକିରି ବାମ ହାତର କାଳିଆଙ୍ଗୁଠି ଧାରଣ କରିଥିଲେ, କାଳିଆଙ୍ଗୁଠି ନୁହଁ କାଳିଆଙ୍ଗୁଠି ନକଳି ଧାରଣ କରିଥିଲେ ଭଗବାନ, ଇଏ ହଉଛି ଭଗବାନ, ଭଗବାନଙ୍କର ଇଏ ହଉଛି ଭଗବତ୍ତା। ଭକ୍ତମାନେ ବୁଝିବେ ଅନ୍ୟମାନେ ବୁଝିପାରିବେ ନାହିଁ, ନଖ ଉପର ଗୋବର୍ଦ୍ଧନ ଧାରେ ନିରୀକ୍ଷରେ ଧର ନାରୀ, ଏଟାକୁ ରଚନା କରିଥିଲେ ଆମର ସୁରଦାସ, ନଖ ଉପରେ ସେ ଗୋବର୍ଦ୍ଧନ ଧାରଣ କରିଥିଲେ ଭଗବାନ, ଇଏ ହଉଛି ଭଗବାନ ଭକ୍ତ, ଭଗବାନ ନଖର ବଳ ହଉଛି ଏଭଳି ଭାବରେ, ଇଏ ହଉଛି ଭଗବାନ। ତେଣୁ ଇଏ ଯୋଉ ଧାରଣ କରିଥିଲେ ଏଇ ଯୋଉ ଲୀଳାଟି 4ଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସେଥିରେ ବର୍ଣ୍ଣନା କରାଯାଇଛି ଇନ୍ଦ୍ରଙ୍କର ଯୋଉ ଗର୍ବ ହେଇଯାଇଥିଲା ସେ ଗର୍ବକୁ ଭଙ୍ଗ କରିବା ପାଇଁ ଭଗବାନ ଏଇ ଲୀଳାଟି କରିଥିଲେ, ଭଗବାନ ଗୋଟିଏ ଲୀଳା ମାଧ୍ୟମରେ ଅନେକ କାର୍ଯ୍ୟ ସାଧନ କରନ୍ତି। ତେଣୁ ଇନ୍ଦ୍ରଙ୍କର ଯୋଉ ଗର୍ବ ଆସିଯାଇଥିଲା, ପାହାଡ଼ ଭଳିଆ ତାଙ୍କ ଗର୍ବ ହେଇଯାଇଥିଲା, ସେ ଗର୍ବକୁ ଖଣ୍ଡନ କଲେ ଭଗବାନ, ତେଣୁ ଇନ୍ଦ୍ର ଆସିକି କ୍ଷମା ପ୍ରାର୍ଥନା କରିଥିଲେ, କ୍ଷମା ପ୍ରାର୍ଥନା କରିଥିଲେ, 10ସ୍କନ୍ଧ 37 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଇନ୍ଦ୍ର ସବୁ ସ୍ତୁତି କରିଛନ୍ତି ଭଗବାନଙ୍କୁ, ଯୋଉ ସ୍ତୁତି କରିଥିଲେ ଏବଂ ଇଏ ମଧ୍ୟ ଆସିଥିଲେ ଯୋଉ ଗାଭୀ ସୁରଭି ଗାଭୀ ମଧ୍ୟ ଆଣିକି ଆସିଥିଲେ ସେ, ତେଣୁ ସୁରଭି ଗାଭୀ ତାଙ୍କର ଯୋଉ ରହିଛି କ୍ଷୀର ମାଧ୍ୟମରେ ବା ଗୋରସ ମାଧ୍ୟମରେ ଭଗବାନଙ୍କୁ ଅଭିଷେକ କରିଥିଲେ। ଏଇ ଯୋଉ ଅଭିଷେକ କରିଥିଲେ ସେ ଜଳ, ସେ ଜଳରେ ଗୋବିନ୍ଦ କୁଣ୍ଡ ଜଳରେ ଭର୍ତ୍ତି ହେଇଥିଲା, ସେଇ ଜଳ ବା କ୍ଷୀରରେ ଭର୍ତ୍ତି ଗୋବିନ୍ଦ କୁଣ୍ଡ, ଆପଣମାନେ ଦେଖିବେ ଗୋବର୍ଦ୍ଧନ ନିକଟରେ ଗୋବିନ୍ଦ କୁଣ୍ଡ ରହିଛି, ସେଇ କୁଣ୍ଡରେ ଆମର ମାଧବେନ୍ଦ୍ର ପୁରୀ ସବୁ ଶୈଳ ପରିକ୍ରମା କରିକି ଗୋବିନ୍ଦ କୁଣ୍ଡରେ ଆସି ବସିଛନ୍ତି। ସେ ଗୋବିନ୍ଦ କୁଣ୍ଡ ଆପଣ ଯେବେ ଯିବେ ଦେଖିବେ ଗୋବିନ୍ଦ କୁଣ୍ଡ ରହିଛି, ସେ ଗୋବିନ୍ଦ କୁଣ୍ଡ ହଉଛି କଣ ନା ଏଇ ଭଗବାନଙ୍କ ଅଭିଷେକର ଜଳ, ଭଗବାନ ଅଭିଷେକ କରିଥିଲେ, ସବୁ ଦେବତାମାନେ ଆସିକିରି ଅଭିଷେକ କରିଥିଲେ ଇନ୍ଦ୍ରଙ୍କ ସହିତ, ଏବଂ ସୁରଭି ଗାଭୀ ମଧ୍ୟ ଆସିକି ଅଭିଷେକ କରିଥିଲେ, ସେ ଗୋବିନ୍ଦ କୁଣ୍ଡ ରହିଛି ସେଇଠି ଆସିକି ବସିଥିଲେ ମାଧବେନ୍ଦ୍ର ପୁରୀ ସେଠି ବସିଛନ୍ତି। ସ୍ନାନ କରି ବୃକ୍ଷ ତଳେ ଆଛେ ସନ୍ଧ୍ୟାରେ ବସି ସ୍ନାନ କରିକିରି ଗୋବିନ୍ଦ କୁଣ୍ଡରେ ସ୍ନାନ କରିକିରି ସେଇଠି ଗୋଟେ ବୃକ୍ଷ ମୂଳରେ ସନ୍ଧ୍ୟାବେଳେ ବସିଛନ୍ତି। ମାଧବଦେବପୁରି ସିଏ ହେଉଛନ୍ତି ଅଜାହାଚକ ବୃତ୍ତି ଧାରଣ କରନ୍ତି, ସେ କାହାକୁ ମାଗନ୍ତି ନାହିଁ, ଭିକ୍ଷା କରନ୍ତି ନାହିଁ। ଯିଏ ଯାହା ଏଇ ଯେଉଁ ଅଜଗର ବୃତ୍ତି କୁହାଯାଏ ଭାଗବତମର ଏକାଦଶ ସ୍କନ୍ଧରେ ଯେଉଁ ରହିଛନ୍ତି ଦତ୍ତାତ୍ରେୟଙ୍କ କଥା କୁହାଯାଏ, ଭଗବାନ ଏଇଟା କହୁଛନ୍ତି ଉଦ୍ଧବଙ୍କୁ, ସେଠି ସେ ଦତ୍ତାତ୍ରେୟଙ୍କର 24 ଜଣ ଗୁରୁ ଅଛନ୍ତି, ତାଙ୍କ ଭିତରୁ ଜଣେ ହେଉଛନ୍ତି ଅଜଗର। ଅଜଗରଠୁ ଏଇ ଶିକ୍ଷା କରିଛନ୍ତି ଅଜାହାଚକ ବୃତ୍ତି, କାହାକୁ କିଛି ମାଗିବେ ନାହିଁ, ଭଗବାନ ସମସ୍ତଙ୍କର ଆବଶ୍ୟକତା ପୂରଣ କରୁଛନ୍ତି, ଏମିତି କିଛି ନାହିଁ। ଜଣେ ମାଗିଲେ ପ୍ରଭୁଙ୍କୁ ଟିକେ ଦିଅ, ଯେ ମାଗିଲେ ଖାଦ୍ୟ ଦେବେ, ଭଗବାନ ସମସ୍ତଙ୍କୁ ଜାଣନ୍ତି, ସବୁକିଛି ଜାଣନ୍ତି। ତେଣୁ ଏକ ବହୁନା ବିଦନାଦି କାମା, ଭଗବାନ ଯଦି ଏବଂ ଆମେ ସବୁ ଅନେକ ରହିଛେ, କିନ୍ତୁ ସମସ୍ତଙ୍କର କାମନା ସେ ପୂରଣ କରୁଛନ୍ତି। ମାଗିଲେ ଦେବେ ନ ମାଗିଲେ ଦେବେନି ତା ନୁହଁ, ସମସ୍ତଙ୍କୁ ଏ ଅଜାହାଚ ବୃତ୍ତି ଧାରଣ ଯାତ୍ରା କରୁଥିଲେ, ଇଏ କାହାକୁ ମାଗନ୍ତି ନାହିଁ, ସେଠି ବସିଛନ୍ତି, ସେଠି ବସିଛନ୍ତି ବୃକ୍ଷ ତଳେ ଆସି ସନ୍ଧ୍ୟା ବସିବା। ଗୋପାଳ ବାଳକ ଏକ ଦୁଗ୍ଧ ଭାଣ୍ଡ ଲୟା ଆସି ଆଗେ ଧରି କିଛି ବରିଟା ଆସିଲା। ଭଗବାନ ଆସି ପହଞ୍ଚିକରି ସେଠି ଭଗବାନ ହସିକିରି କହୁଛନ୍ତି, ଗୋପାଳ ବାଳକ ହେଉଛନ୍ତି ଭଗବାନ, ଏ ଗୋପାଳ, ଏ ଗୋପାଳ ଯିଏକି ମାଟି ତଳେ ରହିଛନ୍ତି ତାଙ୍କୁ ଉଦ୍ଧାର କରିବେ। ଏକ ଗୋଟେ ଦୁଗ୍ଧ ଭାଣ୍ଡ ଆଣିକି ଆସିଲେ, ଆସି ଆଗେ ଧରି କିଛି ବରିଟା ଆସିଲା, ତାଙ୍କ ଆଗରେ ଠିଆ ହେଇକିରି ହସିକିରି କହୁଛନ୍ତି, ଦୁଗ୍ଧ ଭାଣ୍ଡ ଧରିକି କହୁଛନ୍ତି, ପୁରୀ ଏଇ ଦୁଗ୍ଧଳୟ କର ତୁମେ ପାଆନ, ମାଗି କେବେ ନାହିଁ ଖାଅ, କିବା କର ଧ୍ୟାନ, ତମେ କାହିଁ ମାଗିକିରି ଖାଅ ନା, ଏବେ କଣ ଧ୍ୟାନ କରୁଛ, ନିଅ ନିଅ ତମେ ଏଇ ଦୁଗ୍ଧ ନିଅ, ଏଇଟା ପାଆନ କର, ଏଇଭଳି କହିବ। ତେଣୁ ବାଲକିଆର ସୌନ୍ଦର୍ଯ୍ୟ ପୁରୀର ହୀନ ସନ୍ତୋଷ, ଭଗବାନଙ୍କର କୃଷ୍ଣଙ୍କ ସହିତ ଯେଉଁ ରହିଛି ରୂପ ମାଧୁରୀ ରହିଛି, କୃଷ୍ଣଙ୍କ ରୂପ ମାଧୁରୀ ସହିତ କାହାର ରୂପ ସମାନ ହବ ନାହିଁ, ଏତେ ବିଷ୍ଣୁ ତତ୍ତ୍ୱ ରହିଛନ୍ତି, କାହାର ରୂପ ସମାନ ହେଇପାରିବ ନାହିଁ, ଭଗବାନ ସୌନ୍ଦର୍ଯ୍ୟ ଏଭଳି ରହିଛି। ତେଣୁ ଭଗବାନ କୃଷ୍ଣଙ୍କ ସହିତ ଏ 4ଟି ରହିଛି ତାଙ୍କର ମାଧୁରୀ ଶ୍ରେଷ୍ଠ ରହିଛି, ଯେଉଁଥିରେ କି ଅନେକ ବିଷ୍ଣୁ ତତ୍ତ୍ୱ ମାନେ ମଧ୍ୟ ସମାନ ହେଇପାରିବେ ନାହିଁ। ରୂପ ଗୋସ୍ୱାମୀ ତାଙ୍କ ଭକ୍ତିର ସ୍ୱାମୀ ସୁନ୍ଦର କହିଛନ୍ତି, ସେ ହେଉଛି କଣ କଣ ନା, ଗୋଟେ ହେଉଛି ରୂପ ମାଧୁରୀ, ଭଗବାନ ରୂପ, ଭଗବାନ ଲୀଳା, ଭଗବାନ ପ୍ରେମ ଏବଂ ଭଗବାନଙ୍କର ବେଣୁ ମାଧୁରୀ, ଏ 4ଟି ମାଧୁରୀ। ଭଗବାନ ରୂପ ମାଧୁରୀ ବିଷୟରେ ଆମ ବ୍ରହ୍ମା ତାଙ୍କ ବ୍ରହ୍ମ ସଂହିତାରେ କହିଛନ୍ତି, ବେଣୁ ସୁନ୍ଦରାଙ୍ଗୋଟି କମନୀୟ ବିଶେଷ ଶୋଭଂ ଗୋବିନ୍ଦ ମାଧି ପୁରୁଷଂ ତମଙ୍ଗଯାମି। ଭଗବାନ ବେଣୁ ମାଧୁରୀ ଏବଂ ରୂପ ମାଧୁରୀ ମଧ୍ୟରେ ବର୍ଣ୍ଣନା କରାଯାଇଛି ଶ୍ଳୋକରେ, ଯିଏକି ବେଣୁ ଧାରଣ କରନ୍ତି, ଭଗବାନ ଯେତେ ଅବତାର ଅଛନ୍ତି କେହି ବେଣୁ ଧାରଣ କରିନାହାନ୍ତି, କେବଳ ଭଗବାନ କୃଷ୍ଣ ହିଁ ଧାରଣ କରିଛନ୍ତି। ତେଣୁ ଇଏ ବେଣୁ ମାଧୁରୀ ହେଉଛି ତାଙ୍କର ସ୍ପେଶାଲିଟି, ବେଣୁ କରନ୍ତି, ବେଣୁ ବାଦନ କରନ୍ତି ଏବଂ ସୁନ୍ଦର ତାଙ୍କର ଚକ୍ଷୁ ରହିଛି, ଅରବିନ୍ଦ ନେତ୍ର ରହିଛି, ସେଇଠି ଅରବିନ୍ଦ ନେତ୍ରରେ ତାଙ୍କ ଭକ୍ତମାନଙ୍କୁ ସେ ଈକ୍ଷଣ କରନ୍ତି ବା ତାଙ୍କୁ ଦର୍ଶନ କରନ୍ତି। ବେଣୁ କନ୍ଦର୍ପ କୋଟି କମନୀୟ, ଗୋଟିଏ କନ୍ଦର୍ପ ରୂପରେ ସମସ୍ତ ବିଶ୍ୱବାସୀମାନେ ମୋହିତ ହେଇକି ରହିଛନ୍ତି, ପୁରୁଷ ସ୍ତ୍ରୀ ଆକର୍ଷଣ ଇଏ ହେଉଛି ଗୋଟିଏ କନ୍ଦର୍ପର ଆକର୍ଷଣ, କିନ୍ତୁ ଭଗବାନଙ୍କ ରୂପ ଏଭଳି ରହିଛି ଗୋଟିଏ କନ୍ଦର୍ପ ରୂପକୁ ସେ କଣ ଗୋଟିଏ କନ୍ଦର୍ପ କୋଟି କମ ବିଶେଷ ତାଠାରୁ ଆହୁରି ଅଧିକ ଭଗବାନଙ୍କ ରୂପ ରହିଛି, ସେ ଗୋବିନ୍ଦଙ୍କୁ ଭଜନ କରୁଛି ବା ବ୍ରହ୍ମା ତାଙ୍କ ବ୍ରହ୍ମ ସଂହିତାରେ କହିଛନ୍ତି। ଏଭଳି ଭାବରେ ତାଙ୍କ ସୌନ୍ଦର୍ଯ୍ୟ ରହିଛି ଏବଂ ଭାଗବତରେ ଭଗବାନ ରୂପ ମାଧୁରୀ ଅନେକ ସ୍ଥାନରେ ବର୍ଣ୍ଣନା କରାଯାଇଛି। ଯାହା ହଉ ଏସବୁ ଦେଖିକିରି ତାହାର ରୂପ ଦେଖିକିରି ଭାରତର ସୌନ୍ଦର୍ଯ୍ୟ ପୁରୀର ହଇର ସନ୍ତୋଷ ବହୁତ ଆନନ୍ଦିତ ହେଇଗଲେ, ଭଗବାନ ରୂପ ଦେଖି ଆନନ୍ଦିତ ହେଇଗଲେ। ତେଣୁ ତାହାର ମଧୁର ବାକ୍ୟ ଗେଲ ରୂପ ଶେଷ ଏବଂ ଭଗବାନ ଯୋଉ କଥା କହୁଛନ୍ତି ନା, ମଧୁର ବୁଦ୍ଧ ମନ ଗୁଷ୍କରେକ୍ଷଣ ବିଧି କରି ମା ବୀର ମୋ ଯଦି अधर सिंधुनाते भगवान मधुरा गिरा बहुत सुंदर वचन भगवान मधुरा गिरा बहुत बात ତାଙ୍କର ଟୋନ୍ ଗଭୀର ଗମ୍ଭୀର ଟୋନ୍ ରହିଛି ଏବଂ ସୁନ୍ଦର ବାକ୍ୟ ମଧ୍ୟ କୁହନ୍ତି ଭଗବାନ ମଧୁରିଆ ଗିରା ବର୍ଗ ବାକ୍ୟ ବୁଦ୍ଧ ମନ ଦିଆ ବୁଦ୍ଧିମାନ ବ୍ୟକ୍ତିମାନେ ମଧ୍ୟ ତାଙ୍କର ମନକୁ ସ୍ମରଣ କରିନେବେ ଆଜି ମାଧବ ମନ୍ଦିର ପୁରୀଙ୍କର ମନକୁ ହରଣ କରିନେଇଛନ୍ତି ଏବେ ସୌନ୍ଦର୍ଯ୍ୟ ରହିଛି ଏବଂ ସୁନ୍ଦର ବାକ୍ୟ ମଧ୍ୟ କହିଛି ମଧୁର ବାକ୍ୟ କହିଛନ୍ତି ଭଗବାନ ତାହାର ମଧୁର ବାକ୍ୟ ଗେଲ ଗୁରୁଙ୍କ ଶୋଷ ଆଉ ତାଙ୍କର ଶୋଷ ଭୋକ ଉଡ଼ିଗଲେ ଚାଲିଗଲା ତୁଷାର ଚାଲିଗଲା ଏଭଳି ରୂପ ରୂପ ମହାଦେବ ପାଳନ କଲେ ଭାଗବତ ଯେତେବେଳେ ଶ୍ରବଣ କରୁଛନ୍ତି ପରୀକ୍ଷିତ ମହାରାଜ ସେ ତାଙ୍କୁ ମଧ୍ୟ ସେଇଭଳି ଭାବ ତାଙ୍କ ଲୋକ ସେସବୁ ଉଡ଼ିଗଲା ଚାଲିଗଲା ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଶ୍ରୀ କୃଷ୍ଣ କହିଛନ୍ତି ନୈଶାଦୁଷାହରି କଥା ଭାଗବତମ ଦଶମ ସ୍କନ୍ଧ ଯେତେବେଳେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଭଗବାନ ଲୀଳାକୁ ଅଳ୍ପ ମାତ୍ର ଦୁଇ ଚାରି ଶ୍ଳୋକରେ ନବମ ସ୍କନ୍ଧ ଅନ୍ତିମ ଅଧ୍ୟାୟରେ କହିଦେଲେ କାହିଁକି ନା ସୁଖଦେବ ଗୋସ୍ୱାମୀ ଚିନ୍ତା କରୁଛନ୍ତି ଏ କେତେ ଦିନ ନ ଖାଇ ନ ପିଇକି ରହିବେ ଚାରି ପାଞ୍ଚ ଦିନ ହେଇଗଲା ତେଣୁ ସିଏ ଚାହୁଁଛନ୍ତି ଯେ ଅନ୍ତତଃ ପକ୍ଷେ ସେ କିଛି ବିଶ୍ରାମ ନିଅନ୍ତୁ ବା ଟିକେ ଜଳ ନିଅନ୍ତୁ ଗ୍ରହଣ କରନ୍ତୁ ବା କିଛି ଖାଦ୍ୟ ଗ୍ରହଣ କରନ୍ତୁ ସେଇଥିପାଇଁ ପରୀକ୍ଷିତ ମହାରାଜ ଏ ଶ୍ଳୋକଟି କହିଲେ ସେ କହିଲେ ଏ ଯୋଉ ରହିଛି କ୍ଷୁଧା ବା ତୃଷା ଏଇଟା କେହି ସହିପାରିବେ ନାହିଁ ନୈଶା ଅତି ଦୁଃସା ଏଇଟା କେହି ସହିପାରିବେ ନାହିଁ ଚୁନମାନ ଯୋଉ କ୍ଷୁଧା ତ୍ୟକ୍ତ ତମେ ବାଦ ଅଛି କୌଣସି ଜଳ ଗ୍ରହଣ ନ କରିବେ ତାଙ୍କୁ କିଛି ବାଧା ଆସୁ ନାହିଁ କାହିଁକି ନା ପିବନ୍ତମ ତ ମୁଖା ଯାଉ ତାଙ୍କ ମୁଖ ପଦ୍ମରୁ ସେ ପାନ କରୁଛନ୍ତି ଚ୍ୟୁତମ ହରି କଥା ହରି କଥା ଅନୁତ ସେ ପାନ କରୁଛନ୍ତି ଏ ଭଗବାନ କଥା ହଉଛି ଅମୃତ ତମେ କଥା ଅନୁତ ଇଏ ଅମୃତ ପ୍ରକୃତରେ ଏଟାକୁ ସବୁ ଆସ୍ୱାଦନ କରିବେ ସେ ଜାଣିପାରିବେ ସେଇଟାକୁ ତେଣୁ ମାଧବେନ୍ଦ୍ର ପୁରୀ ସେଇଭଳି ଭକ୍ତ ଥିଲେ ସେ ଆସ୍ୱାଦନ କରୁଥିଲେ ଭଗବାନଙ୍କ କଥା ତାଙ୍କ ରୂପ ଦେଖିକିରି ତାଙ୍କର ଭୋଗ ସବୁ ଚାଲିଗଲା ତେଣୁ ପୁରୀ କହେ କେ ତୁମି କାହା ତୁମର ବାସ କେମିତି ଜାଣିଲେ ଆମେ କରିବ ତେବେ କିଏ କୋଉଠି ତମ ସ୍ଥାନ ବାସସ୍ଥାନ କୋଉଠି କେମିତି ଜାଣିଲେ ତମ ମୋର କଥା ମୁଁ ଉପବାସ କରିଥିଲି କେମିତି ଜାଣିଲେ ତାମାନେ ସେ ପର୍ଯ୍ୟନ୍ତ ସେ କିଛି ଖାଦ୍ୟ ଗ୍ରହଣ କରିନଥିଲେ ଦିନ ସାରା ସନ୍ଧ୍ୟା ହେଇଗଲା କିଛି ଖାଦ୍ୟ ଗ୍ରହଣ କରିନାହାନ୍ତି ସେ ଉପବାସ ସେ ଜାଣିଛନ୍ତି କିନ୍ତୁ ଇଏ କେମିତି ଜାଣିଲେ ଭଗବତ ଗୀତା ତେର ଅଧ୍ୟାୟରେ ଭଗବାନ କଥା କହୁଛନ୍ତି କଣ ନା କ୍ଷେତ୍ର କଞ୍ଚା ବି ମାନ ବିଧି ସର୍ବକ୍ଷେତ୍ର ସୁ ଭାରତ କ୍ଷେତ୍ର କ୍ଷେତ୍ର କହିବେ ଜ୍ଞାନ ଜ୍ଞାନ ମନ ଆମ ଶରୀର ଆମ ଶରୀର ହେଉଛି କ୍ଷେତ୍ର ଏବଂ ଏ ଶରୀର ଭିତରେ ଯେହେତୁ ଆମେ ଜାଣିଛେ ଆମେ ହେଉଛି କ୍ଷେତ୍ରଜ୍ଞ ଏ ତେର ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି କିନ୍ତୁ ଭଗବାନ ହଉଛନ୍ତି କଣ ନା ସେ ସବୁ କ୍ଷେତ୍ରର ସେ ହଉଛି କ୍ଷେତ୍ରଜ୍ଞ ଆମ ଶରୀର ଭିତରେ କଣ ହଉଛି ମୁଁ କହିପାରିବି ଆପଣ କହିପାରିବେ ନାହିଁ କିନ୍ତୁ ଭଗବାନ ସମସ୍ତଙ୍କର ଶରୀର କଥା ସେ କହିପାରିବେ କାରଣ ସମସ୍ତ ଶରୀର ହଉଛି ଭଗବାନ ଭଗବାନ କ୍ଷେତ୍ର ଭଗବାନ ହଉଛି କ୍ଷେତ୍ରଜ୍ଞ ସବୁ କିଛି ଜାଣନ୍ତି ସେ ତାଙ୍କର ଶରୀର ସବୁ ତେଣୁ ଭଗବାନ ଜାଣନ୍ତି ସବୁ ତେଣୁ ସିଏ କହୁଛନ୍ତି ମାଧବଦେବ କହୁଛନ୍ତି କେମିତି ଜାଣିଲ ମୁଁ ଉପବାସ କରିଛି ବୋଲି ତୁମେ କେମିତି ଜାଣିଲ ତେଣୁ ବାଲକ କହେ ଗୋପ ଆମି ଏଇ ଗ୍ରାମ ବସି ମୁଁ ଜଣେ ଗୋପ ଗୋପା ଏଇ ଗ୍ରାମରେ ରହିଛି ଆମର ଗ୍ରାମରେ କେହ ନା ରହେ ଉପବାସ ଏଇ ଗ୍ରାମରେ କେହି ଉପବାସ ରହନ୍ତି ନାହିଁ ତେଣୁ କେହ ଅନ୍ନ ମାଗିଥା କେହ ଦୁଗ୍ଧ ଥା ଅଜାହାଚକ ଜନେ ଆମି ଦିଏ କିଏ ମାଗିକିରି ଖାଉଛନ୍ତି ମାଧୁ କରି କରୁଛନ୍ତି ବୃନ୍ଦାବନ ଅଧିକାଂଶ ଲୋକ ମାଧୁ କରି କରନ୍ତି ଯେଉଁମାନେ ସନ୍ନ୍ୟାସୀ ମାନେ ମାଧୁ କରିକି ଚଳନ୍ତି ଏବଂ କିଏ ଦୁଗ୍ଧ ଆହାର କରିକି ଚଳନ୍ତି ଏବଂ ଯେଉଁମାନେ କିଛି ଯାଚନା କରନ୍ତି ନାହିଁ କିଛି ମାଗନ୍ତି ନାହିଁ ତାଙ୍କୁ ମୁଁ ନିଜେ ଖାଦ୍ୟ ଦିଏ ଭଗବାନ ନିଜେ ଦିଅନ୍ତି ଭଗବତୀ ଭଗବାନ କହିଲେ ନା ଅନନ୍ୟାଶ୍ଚିନ୍ତ ଅନନ୍ୟାଶ୍ଚିନ୍ତ ଅନନ୍ୟ ଭାବରେ ଯେ ଭଗବାନ ଚିନ୍ତା କରନ୍ତି ତାଙ୍କର ଯୋଗକ୍ଷେମ ଭଗବାନ ବହନ କରନ୍ତି ମାଧବେନ୍ଦ୍ର ପୁରୀ ସେଇଭଳି ଭାବରେ ତେଣୁ ଭଗବାନ ନିଜେ ଆଣିକି ଦେଲେ ତେଣୁ ଜଳ ନୀତି ସ୍ତ୍ରୀଗଣ ତୁମାରେ ଦେଖିଗଲ ସ୍ତ୍ରୀ ସହ ଦୁଗ୍ଧ ଦିଆ ଆହାର ପଠାଇଲ ଏଇ କୁଣ୍ଡ ଏଇ କଣ ଗୋବିନ୍ଦ କୁଣ୍ଡରେ ଜଳ ନେବା ପାଇଁ ବହୁତ ସ୍ତ୍ରୀ ଲୋକ ସବୁ ଆସିଥିଲେ ସେ ଦେଖିଲେ ତମେ ଏଇଠି ବସିଥିଲ ତେଣୁ ସେମାନେ ମତେ ଏଇ କ୍ଷୀର ଦେଇକି ପଠେଇଲେ ପଠେଇଲେ ତେଣୁ ସେମାନେ କହିଲେ ଖାଦ୍ୟ ଗ୍ରହଣ ନ କରିକି ଆସିଛନ୍ତି, ତେଣୁ ତାକୁ ଦିଅ ବୋଲି ଏଇଭଳି ଭାବରେ କହିଲେ। ତେଣୁ କହିବା ପରେ ତେଣୁ ଗୋ ଦୋହନ କରିତେ ଚାହି ଶୀଘ୍ର ଆମେ ଯାବ, ଆହାର ବାହାର ଆସି ଆମେ ଏଇ ଭଣ୍ଡ ଲାଗିବ। ତେଣୁ ମହାପ୍ରଭୁ ଭଗବାନ କହିଲେ ମୋର ସମୟ ହେଇଗଲାଣି, ଗୋଦହନ କରିବା ପାଇଁ ଯିବି, ଗୋଦହନ କରିବା ପାଇଁ ଯିବି ଏବଂ ମୁଁ ଶୀଘ୍ର ଚାଲିଛି, ମୋର ସମୟ ହେଇଗଲାଣି, ଗୋଦହନ ସମୟ ଆସିଗଲାଣି। ସନ୍ଧ୍ୟା ସମୟରେ ଗୋଦହନ କରାଯାଏ, କାହିଁକି ନା ଦିନ ସାରା ସେମାନେ ଯାଇଥିବେ ଚରିବା ପାଇଁ ଯାଇଥିବେ, ସନ୍ଧ୍ୟା ହେଲେ ଫେରିବେ, ତେଣୁ ସନ୍ଧ୍ୟା ସମୟରେ ଗୋଦହନ ହବ। ତେଣୁ ସନ୍ଧ୍ୟା ବର୍ତ୍ତମାନ ସମୟ ସନ୍ଧ୍ୟା ହେଇଗଲାଣି, ଗୋଦହନ କରିବି, ମୁଁ ଆଉ ଥରେ ଆସିବି, ଆର ବାର ଆସି ଆମେ ଏଇ ଭାଣ୍ଡ ଲଗେଇବ, ଏଇ ଯୋଉ ପାତ୍ରରେ ଆଣିଥିଲେ ମୁଁ ନେବି। ଏଭଳି ଭାବ ପାଇଁ ଭଗବାନ ଅନ୍ତର୍ଧାନ ହେଇଗଲେ। ତେଣୁ ଏତ ବୋଲି ଗେଲ ବାଲକ ନା ଦେଖିଆ ମାଧବପୁରୀର ଚିତ୍ତେ କହିଲେ ଚମତ୍କାର, ତାକୁ ଦେଖିକି କିଛି ଭଗବାନ ଦର୍ଶନ କରେ, ସିଏ କିଛି ଚମତ୍କାର ନ ହେଇଥିବ। ତେଣୁ ଚାଲିଲା ପରେ ମାଧବପୁରୀ ଦୁଗ୍ଧ ପାଳନ କରି ଭାଣ୍ଡ ଧୂଆଁ ଧୂଆଁ ରଖିଲ, ବାଟ ଦେଖେ ସେ ବାଲକ ପୁନଃ ମାଧବପୁରୀ ସେ ଦୁଗ୍ଧକୁ ପାଳନ କରିକିରି ସେ ତାକୁ ଧୋଇକି ରଖିଲେ, ସେ ଗୋବିନ୍ଦ କୁଣ୍ଡରେ ଧୋଇକି ରଖିଲେ ଏବଂ ଅପେକ୍ଷା କରିଛନ୍ତି କେତେବେଳେ ସେ ଆସିବ ତାକୁ ଦେବେ। କିନ୍ତୁ ବାଟ ଦେଖେ ସେ ବାଳକ ପୁନଃ ଆଉ ସେ ଆସିଲେ ନାହିଁ, ସେ ବାଳକ ସେ ହେଉଛନ୍ତି ଗୋପାଳ, ସ୍ୱୟଂ ଭଗବାନ ଗୋପାଳ। ତେଣୁ ବସି ନାମ ରହେ ପୁରୀ ନିଦ୍ରା ନାହିଁ ହଏ, ଶେଷ ରାତ୍ରିରେ ତନ୍ଦ୍ରା ହୋଇଲ ବାହ୍ୟ ବୃତ୍ତି ଲ ହଏ। ତେଣୁ ଭଗବାନ ନାମ କୀର୍ତ୍ତନ କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଭଗବାନ ନାମ ହେଉଛନ୍ତି, ତାଙ୍କୁ ନିଦ୍ରା ହେଉ ନାହିଁ। ଏମାନେ ସବୁ ତାଙ୍କର ଆହାର ନିଦ୍ରା ସବୁ ଜୟ କରିଛନ୍ତି। ଛୋଟ ଗୋଷ୍ଠୀମାନଙ୍କ ଭିତରେ କୁହାଯାଉଛି ଯେ ନିଦ୍ରା ଆହାର ବିହାର କାହାରି ନିଦ୍ରା ଆହାର ସବୁ ପ୍ରଭୁପାଦ ମହାରାଜ ଦିନକୁ ଖୁବ କମ୍ ସମୟ ଶହେ ଶହେ ପଡ଼ୁଥିଲେ। ତେଣୁ ଏମାନେ ଯେଉଁମାନେ ଉନ୍ନତ ସ୍ତରରେ ତାଙ୍କର ନିଦ୍ରା ପ୍ରାୟ ନାହିଁ କରି ଚଳେ, ପ୍ରାୟ ନାହିଁ କରି ଚଳେ। ତେଣୁ ଏଇଭଳି ଭାବରେ ନିଦ୍ରା ନାହିଁ, ଭଗବାନ ନାମ ରହୁଛନ୍ତି, ନାମରେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଆନନ୍ଦ ପ୍ରାପ୍ତ ହେଉଛନ୍ତି, ନିଦ୍ରା ହଉ ନାହିଁ। ଶେଷ ରାତ୍ରିରେ ତନ୍ଦ୍ରା ହୋଇଲ, ତେଣୁ ରାତ୍ରିର ଶେଷ ପ୍ରହରରେ ତନ୍ଦ୍ରା ହେଇଗଲା ବା ଟିକେ ନିଦ୍ରା ହେଇଗଲା, ହେଇଗଲା ପରେ ବାହ୍ୟ ବୃତ୍ତି ଲୟ, ତେଣୁ ଆଉ ସେ ସ୍ୱୟଂ ପରିଗଲେ ନିଦ୍ରା ହେଇଗଲା। ସେହି ସମୟରେ ସ୍ୱପ୍ନ ଦେଖେ ସେହି ବାଳକ ସମ୍ମୁଖେ ଆସିଆ, ଏକ କୁଞ୍ଜେ ଲୟା ଗେଲ ହାତେ ଧରିଆ। ତେଣୁ ସ୍ୱପ୍ନରେ ଭଗବାନ ଆସି ଦେଖାନ୍ତି, ତିନି ଥର ତାଙ୍କୁ ସ୍ୱପ୍ନରେ ଦେଖି କଥା କହିଛନ୍ତି ଭଗବାନ ତାଙ୍କ ସହିତ। ଆମେ ଏ ପ୍ରଥମ ସ୍ୱପ୍ନ ହଉଛି ଏଇଟା, ସ୍ୱପ୍ନ ଦେଖେ ସେଇ ବାଳକ ସମ୍ମୁଖେ ଆସିଆ, ସେଇ ବାଳକୁ ତାହାକୁ ଦେଖିଥିଲେ, ପ୍ରତ୍ୟକ୍ଷରେ ଦେଖିଥିଲେ, ସ୍ୱପ୍ନରେ ଦେଖିଲେ, ସେ କଣ କଲେ ନା ଏକ କୁଞ୍ଜେ ଲୟା ଗେଲ, ତାଙ୍କର ହାତ ଧରିକିରି ଗୋଟେ କୁଞ୍ଜକୁ ନେଇଗଲେ। ବୃନ୍ଦାବନରେ ବହୁତ କୁଞ୍ଜ ରହିଛି, ତେଣୁ ଗୋଟେ କୁଞ୍ଜକୁ ନେଇଗଲେ, ହାତରେ ଧରିକି ନେଇଗଲେ। ତେଣୁ କୁଞ୍ଜ ଦେଖାଇବା କହେ ଆମେ ଏଇ ଏଇ କୁଞ୍ଜ ରହେ, ସେ ପଚାରିଥିଲେ ନା ତମେ କୋଉଠି ବାସ, ତେଣୁ ସେ କହିଲେ ମୁଁ ଏଇ କୁଞ୍ଜରେ ରହୁଛି, ଆମେ ଏଇ କୁଞ୍ଜେ ରହି ଶୀତ ବୃଷ୍ଟି ବାଧା ନିଜେ ମହାଦୁଃଖ ପାଇବୁ। ତେଣୁ ଶୀତ ଶୀତରେ ଶୀତ ଥଣ୍ଡା ଲାଗୁଛି ଏବଂ ବୃଷ୍ଟିରେ ବୃଷ୍ଟି ଜଳ ମଧ୍ୟରେ ରହୁଛି, ଏଇଭଳି ଭାବରେ ଭାତ ଅଗ୍ନି ଇତ୍ୟାଦିରେ ବହୁତ କଷ୍ଟ ପାଉଛି ଭଗବାନଙ୍କର ସଚ୍ଚିଦାନନ୍ଦ ଶରୀର। କିନ୍ତୁ ଭକ୍ତ ଭଗବାନଙ୍କୁ ଏଭଳି ଭାବରେ ସେବା କରନ୍ତି ଯେମିତି ତାଙ୍କର ଶରୀରରେ ଶୀତ ଦିନେ ତାଙ୍କୁ ଶୀତ ହଉଥିବ, ତେଣୁ ଘୋଡ଼ ବସ୍ତ୍ର ଘୋଡ଼େଇ ଦିଅନ୍ତି। ତେଣୁ ଆମର ଗୋଡ଼ ଓଢ଼ଣ ଷଷ୍ଠୀ ରହିଛି, ଜଗନ୍ନାଥଙ୍କର ଓଢ଼ଣ କରାଯାଏ, ଏଇ ସେଇଦିନ ମଧ୍ୟ ଆମର ଗୁରୁଦେବଙ୍କର ତାଙ୍କର ଆବିର୍ଭାବ ଦିବସ ଓଢ଼ଣ ଷଷ୍ଠୀରେ। ଓଢ଼ଣ ଷଷ୍ଠୀ ଭଗବାନଙ୍କର କୌଣସି ଥଣ୍ଡା ନାହିଁ ବା ତାଙ୍କ କରମ ଶରୀର ହେଉଛି ସଚ୍ଚିଦାନନ୍ଦ ଶରୀର, ଆମର ଶରୀର ହେଉଛି ଏଇସବୁ ଶୀତୋଷ୍ଣ ଦୁଃଖ ଦୁଃଖ ସୁଖ ଦୁଃଖଦା ମାତ୍ରା ସ୍ପର୍ଶାସ୍ତ କୁହନ୍ତି ଶୀତୋଷ୍ଣ ସୁଖ ଦୁଃଖଦା ଆଗମ ପାୟମ ନିତ୍ୟା ତାଙ୍କୁ ଟିକେ ସବୁ ବାହାର କର। ଆମ ଶରୀର ଏଭଳି ସୃଷ୍ଟି ହେଇଛି, ଆମେ ଖରାଦିନ ଆସିଲେ ଆମକୁ ବହୁତ ଆମର ଦରକାର ହେଉଛି, ଏସି ନହେଲେ ଆମେ ରହିପାରିବା ନାହିଁ, ଆମ ଶରୀର ଏଇଭଳି ସୃଷ୍ଟି ହେଇଛି। କିନ୍ତୁ ଭଗବାନଙ୍କ ଶରୀର ହେଉଛି ସଚ୍ଚିଦାନନ୍ଦ ଶରୀର, ସେ ସବୁ ପରିସ୍ଥିତିରେ ଆନନ୍ଦବାନ, ସିଏ ସବ ଚିତ ଆନନ୍ଦବାନ। କିନ୍ତୁ ଭକ୍ତମାନେ ତାଙ୍କୁ ସେଇଭଳି ପୂଜା କରନ୍ତି, ନିଜ ନିଜ ଭଳି ତାଙ୍କୁ ଭଗବାନ ପୂଜା କରନ୍ତି। ତେଣୁ ସେ କହୁଛନ୍ତି ମୁଁ ଏଇ ବହୁତ କଷ୍ଟ ପାଉଛି, ଶୀତ ବୃଷ୍ଟି ବାତାହାର ନିଦେ ମହା ଦୁଃଖ ପାଇ ଗ୍ରାମରେ ରୋଗ ଆଣି ଆମା କାଳେ ପୁଞ୍ଜ ହେଇତେ ପର୍ବତ ଉପରେ ଲୟା ରାମ ଭାରତୀ। ଭଗବାନ ପ୍ରଥମେ ସେଇ ରହିଥିଲେ, ଗୋବର୍ଦ୍ଧନ ଉପରେ ରହିଥିଲେ, ତେଣୁ ସେ କହୁଛନ୍ତି ବର୍ତ୍ତମାନ ମତେ ନେଇକିରି ଗ୍ରାମର ଲୋକକୁ ଆଣିକିରି ଆମକୁ କୁଞ୍ଜରୁ ଏଠି ଉଦ୍ଧାର କର, ଉଦ୍ଧାର କରିକିରି ପର୍ବତ ଉପରେ ନେଇକିରି ସ୍ଥାପନ କର, ଭଗବାନ ଯୋଉ ଭକ୍ତଙ୍କ ମାଧ୍ୟମରେ ପ୍ରକାଶ ହୁଅନ୍ତି। ଏମିତି କହିଲେ ନା ଭକ୍ତ ଆମେ ବାନ୍ଧିଆ ଅଛେ ହୃଦୟ ଭିତରେ, ଭଗବାନ ଭକ୍ତମାନେ ଯୋଉ ଭଗବାନ ପୂଜା କରନ୍ତି ଇଏ ମହାଦେବେନ୍ଦ୍ର ପୁରୀ ଏଇ କଣ ଏଇ ଯୋଉ ପ୍ରେମ ଇଏଟା ଭଗବାନଙ୍କ ସହିତ କେମିତି ପୂଜା କରାଯିବ, ଏଇ ମହାଦେବେନ୍ଦ୍ର ପୁରୀ ଏଇଟାକୁ ଆରମ୍ଭ କରିଛନ୍ତି, ମହାଦେବେନ୍ଦ୍ର ପୁରୀ ଠାରୁ ଆରମ୍ଭ ହେଇଛି ଏଇଟା। ଭକ୍ତମାନେ ଭଗବାନଙ୍କର ଏଇଭଳି ଭାବରେ କରନ୍ତି, ପୂଜା କରନ୍ତି, ତେଣୁ ଏଇଟା କହୁଛନ୍ତି ଏକ ମଠ କରି ତାହା ପର୍ବ ସ୍ଥାପନ ବହୁ ଶୀତଳ କଲେ ବହୁ ଶୀତଳ ଜଳେ କର ଶ୍ରୀଅଙ୍ଗ ମହାର୍ଜନ। ଗୋଟେ ମଠ ସ୍ଥାପନ କର ସେଠି ଏବଂ ଶୀତଳ ଜଳରେ ମୋର ଅଙ୍ଗକୁ ମାର୍ଜନ କର ବା ଦୌତ କର। ଏଇଭଳି ଭାବରେ କହି ବହୁଦିନ ତମର ପଥ କରି ନିରୀକ୍ଷଣ କବେ ଆସି ମାଧବ ଆମା କରିବେ ସେବନ। ମୁଁ ବହୁତ ଦିନ କାଳ ଅପେକ୍ଷା କରିଥିଲି, ମାଧବଙ୍କୁ ପୁରା ଆସିଲା ପରେ ସେ ଯାଇକିରି ଭଗବାନ ଗୋପାଳଙ୍କୁ ପ୍ରକଟ କଲେ। ଭକ୍ତମାନେ ଭଗବାନ ଦେଖି ଦେଖି ଜଗନ୍ନାଥ, ଜଗନ୍ନାଥ କେମିତି ଆସିଲେ ତାଙ୍କର ଭକ୍ତଙ୍କ ମାଧ୍ୟମରେ, ଯେଉଁ ରାଜା ଥିଲେ ରାଜାଙ୍କୁ ସେ ସ୍ୱପ୍ନ ଦେଖେଇଲେ, ତେଣୁ ଜଗନ୍ନାଥ ମନ୍ଦିର ଆଜି ସ୍ଥାପନ ହେଇଛି। ଏତେ ମନ୍ଦିର ସବୁ ରହିଛି, ଗୋବିନ୍ଦ ଗୋପୀନାଥ ମଧୁସୂଦନ ପ୍ରଭୁ ଆପଣ କିଛି କହିବେ କହିବେ ହଁ ଠିକ ଅଛି। ତେଣୁ ଏଇ ଯୋଉ ରହିଛନ୍ତି ଯେତେ ଆମର ବୃନ୍ଦାବନରେ ଆମେ ଦେଖିବା ମୁଖ୍ୟ ହଉଛନ୍ତି ଗୋବିନ୍ଦ ଗୋପୀନାଥ, ତାପରେ ଶ୍ରୀ ଗୋବିନ୍ଦ ଗୋପୀନାଥ ମଦନ ମୋହନ, ଗୋବିନ୍ଦ ଗୋପୀନାଥ ମଦନ ମୋହନ ହଉଛି ତିନୋଟି ତତ୍ତ୍ୱର ପ୍ରତୀକ, ସମ୍ବନ୍ଧ ଅଭିଧେୟ ପ୍ରୟୋଜନ, ଏ ତିନୋଟି ତତ୍ତ୍ୱ। ତେଣୁ ଭଗବାନ ତାଙ୍କ ଭକ୍ତଙ୍କ ମାଧ୍ୟମରେ ପ୍ରକାଶିତ ହେଇଛନ୍ତି, ବୃନ୍ଦାବନରେ ଯୋଉ ଭଗବାନ ସବୁ ପ୍ରକାଶିତ ହେଇଛନ୍ତି ତାଙ୍କ ଭକ୍ତଙ୍କ ମାଧ୍ୟମରେ ପ୍ରକାଶିତ ହେଇଛନ୍ତି। ତେଣୁ ସେ କହିଲେ ମୁଁ ତମକୁ ଅପେକ୍ଷା କରିଥିଲି କେବେ ଆସିଲେ ମୋତେ ଉଦ୍ଧାର କରିବ, ତୁମର ପ୍ରେମ ସେ କରି ସେବା ଅଙ୍ଗିକା ଦର୍ଶନ ଦିଆ ନିସ୍ତାରିବ ସକଳ ସଂସାର। ମାଧବେନ୍ଦ୍ର ପୁରୀଙ୍କ ମାଧ୍ୟମରେ ସକଳ ଜଗତକୁ ସେ ନିସ୍ତାର କରିବେ ଭଗବାନ। ଶ୍ରୀ ଗୋପାଳ ନାମ ମୋର ଗୋବର୍ଦ୍ଧନଧାରୀ, ବ୍ରଜରେ ସ୍ଥାପିତ ଆମେ ଏହା ଅଧିକାରୀ। ମୁଁ ହଉଛି ଗୋବର୍ଦ୍ଧନଧାରୀ ଯିଏ ବ୍ରଜରେ ମୁଁ ସ୍ଥାପିତ ହେଇଥିଲି। ଏଇଟାକୁ ବଜ୍ରେ ବଜ୍ର କହିଲେ ଏ ଯୋଉ ରହିଛନ୍ତି ଆମର କହିଥିଲୁ ଗତକାଲି ଅନିରୁଦ୍ଧଙ୍କର ପୁତ୍ର ବଜ୍ରନାଭ, ଏ ସ୍ଥାପନ କରିଥିଲେ ଭଗବାନଙ୍କୁ ସ୍ଥାପନ କରିଥିଲେ, ଆମେ ଏଠାରେ ଅଧିକାରୀ। ସେ ହଉଛନ୍ତି ପ୍ରକୃତରେ ମାଲିକ, ଭଗବାନ ହଉଛନ୍ତି ପ୍ରକୃତରେ ମାଲିକ। ତେଣୁ ଶୈଳ ଉପରେ ହୈତେ ଆମା କୁଞ୍ଜେ ଲୁକାୟା ମ୍ଲେଚ୍ଛ ଭୟ ସେବକ ମୋର ଗେରେ ପଲାୟା। କିନ୍ତୁ ମାଧବେନ୍ଦ୍ର ପୁରୀ ଚିନ୍ତା କରିବେ ଯେ ଆପଣ ତ ଏଠି ଥିଲେ ପୁଣି କେମିତି ତଳକୁ ଗଲେ, ନା ଶୈଳ ଉପରେ ମୋର ଯଦି ରହିଥିଲି କିନ୍ତୁ ମ୍ଲେଚ୍ଛ ମହାନଙ୍କ ଭୟରେ ସେବକମାନେ ମୋତେ ନେଇକିରି ଏଇଠି ଲୁଚେଇକି ରଖିଥିଲେ। ସେଇ ହୈତେ ରହି ଆମେ ଏଇ କୁଞ୍ଜ ସ୍ଥାନେ ଭାଲ ହେଲା ଆଇଲା ଆମେ କାଳ ସାବଧାନେ। ତେଣୁ ମୁଁ ସେବେଠୁ ଏଇଠି ରହିଛି, ତେଣୁ ତମେ ଆସିଲ ମୋତେ ଏଠୁ ଉଦ୍ଧାର କର, ଏଭଳି ଭାବରେ କହିଲେ ତାଙ୍କୁ। ଏତେବେଳେ ସେ ବାଲକ ଅନ୍ତର୍ଧ୍ୟାନ କହିଲ ଜାଗିଆ ମାଧବ ପୁରୀ ବିଚାର କରିଲ, ସ୍ୱପ୍ନରେ ଦେଖିଲେ ସେ ଅନ୍ତର୍ଧ୍ୟାନ ହେଇଗଲେ ଭଗବାନ। ଭଗବାନଙ୍କର ଭଗବତ୍ତାକୁ ଆମେ ଜାଣିବା କଥା, ତାଙ୍କର ଯୋଉ ତତ୍ତ୍ୱ ସବୁ ରହିଛି ଆମେ ଜାଣିବା କଥା। ଭଗବାନ କହିଛନ୍ତି ଭଗବତ ସପ୍ତମ ଅଧ୍ୟାୟ ନାମ ପ୍ରକାଶ ସର୍ବସ୍ୱ ଯୋଗ ମାୟା ସମାଭୂତ। ଭଗବାନ ଯଦି ଏଇଠି ଅଛନ୍ତି କିନ୍ତୁ ସେ ସମସ୍ତଙ୍କ ପାଖରେ ପ୍ରକାଶ କୁହନ୍ତି ନାହିଁ, କାରଣ ସେ ଯୋଗ ମାୟାର ଦ୍ୱାରା ଆବୃତ ହେଇକି ରହିଥାନ୍ତି, ଅନ୍ୟମାନେ ଜାଣିପାରନ୍ତି ନାହିଁ। ଯୋଉମାନେ ଯୋଗ ମାୟା ଅଧୀନରେ ରହିଛନ୍ତି ସେମାନେ ଭଗବାନ ଜାଣିପାରିବେ। ତେଣୁ ଭଗବାନ ସେଠୁ ଅନ୍ତର୍ଧ୍ୟାନ ହେଇଗଲେ, ସେଠୁ ଜାଗିଆ ମହାଦେବ ପୁରୀ ବିଚାର କରିଲ, ତାଙ୍କର ସ୍ୱପ୍ନ ଭାଙ୍ଗିଗଲା। ତେଣୁ ସେ ଯୋଉ ତାଙ୍କ ସ୍ୱପ୍ନ ଭାଙ୍ଗିଗଲା ଏବଂ ଠିକରେ ସେ ଚିନ୍ତା କରୁଛନ୍ତି। ଶ୍ରୀକୃଷ୍ଣ ଦେଖିନୁ ମୁଇଁ ନାରୀ ମୁଁ ଚିହ୍ନିଛେ, ଏତେ ବୋଲି ତୁମ ସେ ପଡ଼ିଲା ମୁଁ ଶିବ ଭଗବାନ ସେ ଦେଖିଥିଲେ ଶ୍ରୀ ଗୋପାଳ ତାଙ୍କ ପାଖରେ ସେ ଦୁଧ ଭାଣ୍ଡକୁ ଆଣିକି ଆସିଥିଲେ, ଚିହ୍ନିପାରିଲେ ନାହିଁ ଭକ୍ତଙ୍କ ପାଖରେ ଭଗବାନ। ଯଦି ଭଗବାନଙ୍କୁ ଭଗବାନ ଭକ୍ତ ଜାଣନ୍ତି କିନ୍ତୁ ଏ ଲୀଳାଟି ହଉଛି, ତେଣୁ ସେ ଚିହ୍ନି ପାରିନଥିଲେ, ବର୍ତ୍ତମାନ ଚିହ୍ନିଲେ, ତେଣୁ ପ୍ରେମାବେଶରେ ଉମିରି ପଡ଼ିବ ମୂର୍ଚ୍ଛା ହେଇଗଲେ, ଅଷ୍ଟସାତ୍ତ୍ୱିକ ବିକାର ଆସିଗଲା। କ୍ଷଣିକ ରୋଦନ କରି ମନ କହିଲ ଧୀର, ଆଜ୍ଞା ପାଳନ ଲାଗି ରହିଲା ସୁସ୍ଥିର। ତେଣୁ ତାପରେ ପୁଣି ଧୀର ହେଇକିରି ସେ ଭଗବାନଙ୍କର ଆଜ୍ଞାକୁ କେମିତି ପାଳନ କରାଯିବ ସେଇଟା ପାଇଁ ସେ ସ୍ଥିର କରୁଛନ୍ତି। ତେଣୁ ଏଇଟା ଆମେ ଏ କଥା ବିଶ୍ରାମ ଦେବା, କାହିଁକି ନା ଆସନ୍ତା ଏଇ ଯେଉଁ ଲୀଳାଟି ଗୋଟେ ଚାଲିଛି, ଭଗବାନ କିଭଳି ଭାବରେ ଭଗବାନ ଉଦ୍ଧାର କରିବେ, ତା ପରଦିନ ସକାଳେ ସ୍ନାନ କରିକିରି ସେ ଗ୍ରାମବାସୀମାନଙ୍କୁ ନେଇକିରି ସେ କୁଞ୍ଜକୁ ଯିବେ ଏବଂ ଏଇ ଗୋପାଳଙ୍କୁ ଉଦ୍ଧାର କରିବେ, ଏ ପ୍ରସଙ୍ଗ ରହିଛି। ବହୁତ ସାତ ଦିନ ଧରି କଥା ଚାଲିବ, ତେଣୁ ଆମେ ଏଇ କଥା ବିଶ୍ରାମ ଦେବା। ପ୍ରଭୁ ମାଇପ୍ରଭୁ ଚଳମାନଙ୍କ କଥା କହିବେ।